వాసుదేవాయ. ఓం నమో భగవతే వాసుదేవాయ. శ్రీమద్ భగవద్భాగవతం దశమ స్కంద 47 అధ్యాయ శ్లోక 31 29 10 క్యాంటో టెక్స్ట్ చాప్టర్ 47 టెక్స్ట్ 31. ఓకే.
ఆత్మజ్ఞానమయశుద్ధో
వ్యతిరిక్తో అగుణాన్వయ ତେଣୁ ଆମେ ସମସ୍ତଙ୍କୁ ଆମର ଏଇ ଭାଗବତ କଥା ଯାହାକି ନନ୍ଦଗ୍ରାମରେ ଚାଲିଛନ୍ତି ସେଇଠି ସମସ୍ତଙ୍କୁ କ'ଣ ସ୍ୱାଗତ ଜଣାଉଛୁ. ଆମର କଥା ସେଇଠୁ ଆରମ୍ଭ ହେବ. ଭଗବାନଙ୍କର ସନ୍ଦେଶ, ଭଗବାନଙ୍କର ସନ୍ଦେଶ ମାନେ ଭଗବାନ, ଭଗବାନ ନାମ ରୂପ ଗୁଣ ଲୀଳା ଏଥିରେ କୌଣସି ଭେଦ ନାହିଁ. କିନ୍ତୁ ଆମର ନାମ, ଆମର ରୂପ, ଆମର ଗୁଣ, ଆମର ଲୀଳା ତ ନୁହଁ, ଆମର ଏସବୁ କଥା ଯାହା ସବୁ ରହିଛି କାର୍ଯ୍ୟ, ଏସବୁ ଅଲଗା ଅଲଗା ରହିଛି, ଏକ ନୁହଁ, ଅଲଗା ଅଲଗା ଜିନିଷ ସବୁ. କିନ୍ତୁ ନାମ ରୂପ ଗୁଣ ଲୀଳା ଏଥିରେ କୌଣସି ଭଗବାନ, ଏଇଟା ବନ୍ଦ କରିଦେବା ନା, ନାମ ରୂପ ଗୁଣ ଲୀଳାରେ କୌଣସି ଭେଦ ନାହିଁ ଭଗବାନ, ଇଏ ହେଉଛି ଅପ୍ରାକୃତ ବସ୍ତୁ. ଭଗବାନ ଆଉ ଭଗବାନଙ୍କ ନାମ ଭିତରେ କୌଣସି ତଫାତ ନାହିଁ. ଭଗବାନ ଯେଉଁ କଥା କହୁଛନ୍ତି, ଏ କଥା ମାଧ୍ୟମରେ ଭଗବାନ ଅଛନ୍ତି. ଥରେ ଯେତେବେଳେ ମହାପ୍ରଭୁ ଯାଇଥିଲେ, ଦାକ୍ଷିଣାତ୍ୟକୁ ଯାଇଥିଲେ, ସେହି ସମୟରେ ଦାକ୍ଷିଣାତ୍ୟରେ ଯେଉଁ ଶ୍ରୀରଙ୍ଗମ ମନ୍ଦିର ଅଛନ୍ତି, ଶ୍ରୀରଙ୍ଗମ ମନ୍ଦିରରେ ଶ୍ରୀରଙ୍ଗମ ରହିଛନ୍ତି, ଶୟନ କରିଛନ୍ତି. ସେଠି ଗଲେ ବହୁତ ଲାଇନ୍ ଦେଇକି ଯିବାକୁ ପଡ଼ିବ, ସେମିତି ମନ ଇଚ୍ଛା ଯାଇପାରିବ ନାହିଁ ସବୁ ଲାଇନ୍. ତେଣୁ ମହାପ୍ରଭୁ ଯେତେବେଳେ ଯାଇଥିଲେ ସେ ମନ୍ଦିର ଭିତରେ, ମନ୍ଦିର ଦେଖିଲେ ଜଣେ ବ୍ରାହ୍ମଣ ସେ ଭଗବତ ଗୀତା ପାଠ କରୁଛନ୍ତି, ଅଷ୍ଟାଦଶ ଅଧ୍ୟାୟ ମୁଖ୍ୟ ସନ୍ନ୍ୟାସ ଯୋଗ ଅଷ୍ଟାଦଶ ଅଧ୍ୟାୟ ପାଠ କରୁଛନ୍ତି. ଅନ୍ୟମାନେ ସେଠି ପାଖରେ ରହିକରି ହସୁଛନ୍ତି, ମୁଖ୍ୟ ମୁଖ୍ୟ ହସୁଛନ୍ତି, ଟିକେ କମେଣ୍ଟ ପାସ୍ କରୁଛନ୍ତି, ଏଇଭଳି ଭାବରେ କରୁଛନ୍ତି. ମହାପ୍ରଭୁ ଯେତେବେଳେ ଦେଖିଲେ କ'ଣ ଘଟଣା, ପାଠ କରୁଛନ୍ତି, ଆପଣ ଏଇଠି ବସୁନାହାନ୍ତି ବୋଉ, ସେଇଟା ବନ୍ଦ କରିଦିଅନ୍ତୁ, ସାଉଣ୍ଡଟା ବେଶୀ ହୁଏ, ସେଇଟା ବନ୍ଦ କରିଦିଅନ୍ତୁ, ଏଇଠି ବସିଥାନ୍ତୁ. କ'ଣ ଇଏ, ସେ ଯେ ପଢ଼ୁଛନ୍ତି ଠିକ୍ ଭାବରେ ପଢ଼ିପାରୁନାହାନ୍ତି, ଅଷ୍ଟାଦଶ ଅଧ୍ୟାୟ ଭଗବତ ଗୀତା ସଂସ୍କୃତ ସମସ୍ତେ ପଢ଼ିପାରିବେ ନାହିଁ. ସଂସ୍କୃତ ଭାଷା ହେଉଛି ଦେବନାଗରୀ ଭାଷା, ଆମକୁ ସଂସ୍କୃତ ଶିଖିବାକୁ ପଡ଼ିବ କାହିଁକି, ଆମକୁ କାହିଁକି ସଂସ୍କୃତ ଶିଖିବାକୁ ପଡ଼ିବ, ନା ଅଲ୍ଟିମେଟଲି ଆମେ ସେଇଠିକି ଯିବା ନା, ସେଠି ସବୁ ସଂସ୍କୃତ ଭାଷା, ଦେବନାଗରୀ, ଦେବତାମାନଙ୍କ କଥା ଇଏ, ତୁମେ ଯିବ ନା ନାହିଁ ସେଠିକି, ତେଣୁ ସଂସ୍କୃତ ଭାଷା ଶିଖ, ଶିଖିଲେ ସେଠି କଥା କହିବାକୁ ସୁବିଧା ହେବ ନା, ସେଠି ସଂସ୍କୃତରେ କଥା ହେବ, ସେଠି ଆଉ ଓଡ଼ିଆ ନାହିଁ କି ଇଂଲିଶ ନାହିଁ କି କୌଣସି ଇଏ ନାହିଁ, ହିନ୍ଦୀ ନାହିଁ, ବଙ୍ଗଳା ନାହିଁ, ଦେବନାଗରୀ ଏ ମୂଳ ଭାଷା ହେଉଛି ସଂସ୍କୃତ ଭାଷା. ଚିର ଜଗତରେ ଯେଉଁ ଭାଷା କି ଭାଷା, ସଂସ୍କୃତ, କାହିଁକିନା ସଂସ୍କୃତ ହେଉଛି ମୂଳ ଭାଷା. ଦେବନାଗରୀ ଦେବତାମାନେ ଦେବଲୋକରେ ସବୁ ସେଠି ସଂସ୍କୃତ ଚାଲିଛି ନା, ଆଉ ସେଠି କ'ଣ ଓଡ଼ିଆ ଚାଲିଛି ନା, ଇଂଲିଶ ଚାଲିଛି ନା, ବଙ୍ଗଳା ଚାଲିଛି, ହିନ୍ଦୀ ଚାଲିଛି, ଦେବନାଗରୀ ଦେବତାମାନଙ୍କର କଥା ଇଏ, ସଂସ୍କୃତ ଭାଷା ମୂଳ ଭାଷା ହେଉଛି ସଂସ୍କୃତ, ସବୁ ଭାଷାର ମଦର ହେଉଛନ୍ତି ସଂସ୍କୃତ, ତେଣୁ ସଂସ୍କୃତ କିନ୍ତୁ ଆମ ପଢ଼ିବା ବଡ଼ କଷ୍ଟ ସଂସ୍କୃତଟା, ଯାହା ବି ହଉ ସଂସ୍କୃତ ସେ ପଢ଼ୁଛନ୍ତି ଭୁଲ ଭାଲ କରି ପଢ଼ୁଛନ୍ତି, ସମସ୍ତେ ଜାଣିପାରିବେ ନାହିଁ, ବହୁତ ଗ୍ରାମାର ବହୁତ କଥା ରହିଛି ସଂସ୍କୃତରେ, ଅନ୍ୟମାନେ ସବୁ ହସୁଛନ୍ତି, ତେଣୁ ମହାପ୍ରଭୁ ଦେଖିଲେ, ମହାପ୍ରଭୁ ସବୁ ଜାଣନ୍ତି ଭଗବାନ, ସିଏ ସେ ତାଙ୍କୁ ପଚାରିଲେ ତୁମେ କ'ଣ ପଢ଼ୁଛ ଭଗ ଗୀତା ନା କ'ଣ ପଢ଼ୁଛ ସବୁ କ'ଣ, ନା ହଁ ଏମିତି ମୁଁ ପଢ଼ୁଛି, ଆଉ ସେ କହିଲେ ଯେ ପ୍ରକୃତରେ ମୁଁ ଯେଉଁ ପଢ଼ୁଛି ଭଗବତ ଗୀତା, ମୋର ଗୁରୁଦେବ କହିଛନ୍ତି ତୁମେ ସବୁଦିନେ ଅଷ୍ଟାଦଶ ଅଧ୍ୟାୟଟି ପାଠ କରିବ ଭଗବତ ଗୀତାର, ତେଣୁ ମୁଁ ପାଠ କରୁଛି, କିନ୍ତୁ ମୁଁ ଠିକ୍ ଭାବରେ ପଢ଼ିପାରୁନାହିଁ, କାରଣ ସଂସ୍କୃତ ଶବ୍ଦ ଗୋଟେ କଥା ଅଛି, କ'ଣ ବିଷ୍ଣୁ ବିଷ୍ଣବେ ଏସବୁ ରହିଛି, କିଏ କେଉଁଭଳି ଭାବରେ ବୁଝୁଛନ୍ତି କିଏ ବୁଝୁନାହାନ୍ତି ସଂସ୍କୃତ, ଯାହା ବି ହଉ ମୁଁ ଯଦି ଗୁରୁଦେବ କହୁଛନ୍ତି ମୁଁ ସେଠି ପାଠ କରୁଛି, ତେଣୁ ମହାପ୍ରଭୁ କହିଲେ ତୁମେ ପଢ଼ୁଛ ତ ଠିକ୍ ଅଛି ବୁଝିପାରୁନ ବୋଲି କହୁଛ, କିନ୍ତୁ ତୁମର ଚକ୍ଷୁରୁ ଲୋତକ ନିର୍ଗତ ହେଉଛି, ତୁମ ଶରୀରରେ ପୁଲକ ଜାତ ହେଉଛି, ନା ମୁଁ ଯେତେବେଳେ ଭଗବତ ଗୀତା ପାଠ କରୁଛି ସେତେବେଳେ ଗୋଟିଏ ଦୃଶ୍ୟ ମୋର ଚକ୍ଷୁକୁ ଆସିଯାଉ ମୋ ମନକୁ ଆସିଯାଉଛି, କ'ଣ ସେଇଟା, ଭଗବାନ ଯିଏକି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ସିଏ ତାଙ୍କର ଭକ୍ତ ଅର୍ଜୁନଙ୍କର ରଥରେ ସାରଥି ହେଇଛନ୍ତି, ଏଇ ଫଟୋ ଏଇ ଚିତ୍ରଟି ମୋର ମନରେ ଆସିଯାଉଛି, ତେଣୁ ମୋର ହୃଦୟ ଶରୀରରେ ପୁଲକ ଜାତ ହେଉଛି, ମୋର ଚକ୍ଷୁରୁ ଲୋଚକ ଜାତ ହେଉଛି, ଅଷ୍ଟସାତ୍ତ୍ୱିକ ବିକାର କୁହାଯାଏ, ତେଣୁ ମହାପ୍ରଭୁ ତାଙ୍କୁ ଆଲିଙ୍ଗନ କଲେ, କହିଲେ ତୁମେ ହିଁ ପ୍ରକୃତରେ ଇଏ ଭଗବତ ଗୀତାର ଶ୍ରୋତା, ତୁମେ ପାଠକ, ଯେଉଁମାନେ ମୁଁ ଯେତେବେଳେ ପ୍ରଥମେ ପଢ଼ୁଥିଲି ଭାଗବତମ୍, ସେଥିରେ ଭାଗବତମ୍ ଗୋଟେ ଶ୍ଳୋକ ଅଛନ୍ତି ମାନେ କଥା ଅଛି, ସେଥିରେ ପ୍ରଭୁପାଦ ମହାରାଜ ଲେଖିଛନ୍ତି, ଯେଉଁମାନେ ଭାଗବତମ୍ ପଢ଼ିବେ ସେଥିରେ ଭାଗବତମ୍ରେ ଭଗବାନଙ୍କୁ ଅନୁଭବ କରିବେ, ଏ କଥାଟି ଆସିଛି, ଭାଗବତମ୍ରେ ଭଗବାନଙ୍କୁ ଅନୁଭବ ଭଗବାନ ଦର୍ଶନ କରିବେ, ଭଗବତ ଗୀତାରେ ମଧ୍ୟ ଭଗବାନ ଦର୍ଶନ କରିଛନ୍ତି, ସେ ଭାଗବତରେ ମଧ୍ୟ ଭଗବାନ ଦର୍ଶନ କରି ଭଗବାନ ଆ ଭିତରେ ରହିଛନ୍ତି, ଭାଗବତ ପ୍ରବେଶ କରିଛନ୍ତି, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, ତେଣୁ ମୁଁ ଯେତେବେଳେ ପଢ଼ୁଥିଲି ମୁଁ ଚିନ୍ତା କରୁଥିଲି ସତରେ କ'ଣ ମୁଁ ଦେଖିପାରିବି ଭଗବାନ ଦର୍ଶନ କରିପାରିବି, ତେଣୁ ଯାହା ବି ହଉ ଇଏ ଭଗବାନଙ୍କର ଯେଉଁ କଥା ଏଇ ନଅଟି ଶ୍ଳୋକରେ ଯେଉଁ କହିଲେ 29-37 ନଅଟି ଶ୍ଳୋକରେ ଏ ଭଗବାନ କଥା ମାନେ ଭଗବାନ ଭଗବାନ ସ୍ୱୟଂ ଉପସ୍ଥିତ ଅଛନ୍ତି, ଭଗବାନଙ୍କର ଇଏ ହେଉଛି ଅଦ୍ୱୟ ଜ୍ଞାନ, ଅଦ୍ୱୟ ଜ୍ଞାନ ଭଗବାନ ତାଙ୍କ କଥା ଭିତରେ କୌଣସି ତଫାତ୍ ନାହିଁ, ତେଣୁ ଇଏ ଯେତେବେଳେ ଜ୍ଞାନ ବିଷୟରେ କହୁଛନ୍ତି ଏ ଶ୍ଳୋକଟି କହୁଛନ୍ତି ଆତ୍ମା ଜ୍ଞାନମୟ ଶୁଦ୍ଧ, ଆତ୍ମା ଆତ୍ମା ସମ୍ବନ୍ଧରେ ଲୋକମାନଙ୍କର ଧାରଣା ନାହିଁ, ଆତ୍ମା କ'ଣ ଆମେ ଶୁଣୁଛେ ନା, ଆତ୍ମା କହିଲେ ଶରୀରକୁ ବୁଝେଇବ ମନକୁ ବୁଝେଇବ ବୁଦ୍ଧିକୁ ବୁଝେଇବ ଏବଂ ଆତ୍ମାକୁ ମଧ୍ୟ ବୁଝେଇବ, ଆଉ ପୂର୍ବ ଶ୍ଳୋକରେ କୁହନ୍ତି ଆତ୍ମନିବା ଆତ୍ମନାତ୍ମାନ ସୃଜେ ଆତ୍ମନା ମାୟା ଅନୁଭାବେନ ଭୂତେନ୍ଦ୍ରିୟ ଗୁଣାତ୍ମନା, ଆତ୍ମା ଶବ୍ଦ କେତେ ଥର ବ୍ୟବହାର କରାଯାଇଛି, ଆତ୍ମା ଶବ୍ଦ ମନ ହେବ ଶରୀର ହେବ ବୁଦ୍ଧି ହେବ ଏବଂ ଆତ୍ମା ମଧ୍ୟ ହେବ, ଆମେ ସୁଷମା ରାଧାଗୋବିନ୍ଦ ସ୍ୱାମୀ ମହାରାଜ ଗୋଟେ କଥା କହୁଥିଲେ ଯେ ଦେହାତ୍ମ ବୁଦ୍ଧି, ସମସ୍ତେ ଦେହକୁ ଆତ୍ମା ବୋଲି ଭାବନ୍ତି, ଏଇଟା ହେଉଛି ଶତକଡ଼ା 99 ଭାଗ ଲୋକଙ୍କର କଥା, ଜଣେ ଜଣେ ଦୁଇ ଜଣ ଏ କ'ଣ ଇଏ ଦେହକୁ ଯେଉଁ ଆତ୍ମା ଭାବନ୍ତି ଯେ ଜଣେ ଦୁଇ ଜଣ ଭାବୁଥିବେ, ନା 100ରେ ଯଦି ଦେଖିଦେବା 100ରେ କେତେ ଲୋକ ଭାବୁଥିବେ ଦେହକୁ ଆତ୍ମା ବୋଲି, ନା 99 ଲୋକ ଖାଲି 99 ନୁହଁ 99.99 କାରଣ ସେମାନେ ଭାବନ୍ତି ଶରୀର ହିଁ ଆତ୍ମା, ଏଇ ଶରୀରଟା ହିଁ ଆତ୍ମା, ଆମେ ହେଉଛୁ ଏଇ ଶରୀର, ତେଣୁ ଏଇ ଦେହାତ୍ମ ବୁଦ୍ଧି ଯେଉଁ ରହିଛି ଶରୀରକୁ ସେମାନେ ଆତ୍ମା ବୋଲି ଭାବନ୍ତି, ଶରୀରକୁ ମଧ୍ୟ ଆତ୍ମା କୁହାଯାଏ, ଆତ୍ମା ଶରୀରର ଉର୍ଦ୍ଧ୍ୱରେ ହେଉଛି ମନ, ମନଟାକୁ ମଧ୍ୟ ସେମାନେ ଭାବନ୍ତି ଆତ୍ମା ବୋଲି, ମନ ଯାହା ଚାହୁଁଛି ମାନେ ଆତ୍ମା ସେଇଟା ଚାହୁଁଛି ଆଉ ଆଇଁଷ ଖାଇବା ପାଇଁ କ'ଣ ମନ ଚାହୁଁଛି ମାନେ ଆତ୍ମା ଚାହୁଁଛି ଆଉ ଏଇଟା ଖାଇ ନ ଖାଇଲେ ଏଇଟା ଅସୁବିଧା ହେବ ଆତ୍ମାର ଆତ୍ମାକୁ କଷ୍ଟ ହେବ, ଏଇଭଳି ଭାବରେ କେତେ ଜଣ କହନ୍ତି ଆତ୍ମା କହିଲେ ମନ, ସେମାନେ ଭାବନ୍ତି ଆତ୍ମା କହିଲେ ମନ, ଆଉ ଟିକେ ଯେଉଁମାନେ ଉନ୍ନତ ସେମାନେ କହୁଛନ୍ତି ଆତ୍ମା କହିଲେ ବୁଦ୍ଧି, ନା ଆମେ ଯେଉଁଟା ବୁଦ୍ଧି ଚିନ୍ତା କରୁଛେ ଆତ୍ମା ସେଇଟା ହେଉଛି ଆମର ଆତ୍ମା ନା, ଆଉ ବୁଦ୍ଧି ଯାହା ଚିନ୍ତା କରି ବୁଦ୍ଧିର କଥାଟି କୁହାଯିବ ଭଗବାନ ପାଇବେ ବୁଦ୍ଧି ସ୍ୱପ୍ନ ସୁଷୁପ୍ତି ସ୍ୱପ୍ନ ଜାଗ୍ରତ ଏ ବୁଦ୍ଧିର କାର୍ଯ୍ୟ ତିନୋଟି କାର୍ଯ୍ୟ ରହିଛି ବୁଦ୍ଧିର ଏଥିରୁ ଆମେ ଜାଣିପାରିବ ଆତ୍ମାକୁ ବୁଦ୍ଧି ବୁଦ୍ଧିର ଉର୍ଦ୍ଧ୍ୱରେ ହେଉଛି ଆତ୍ମା ତେଣୁ ଆତ୍ମା ବିଷୟରେ ଖୁବ୍ କ୍ୱଚିତ ଲୋକ ଆତ୍ମା ବିଷୟରେ ଜାଣନ୍ତି ଭଗବତ ଗୀତାରେ ଭଗବାନ କହିଲେ ନା ମନୁଷ୍ୟାଣାମ ସହସ୍ରେଶୁ କଶ୍ଚିତ୍ ଯତତି ସିଦ୍ଧ ହେ ଯତଦାମ ବି ସିଦ୍ଧାନାମ କଶ୍ଚିତ୍ ମାଙ୍ଗ ବ୍ୟତୀତ ତତ୍ତତ ଆତ୍ମାକୁ ତ ଲୋକ ଜାଣନ୍ତି ନାହିଁ ଭଗବାନ କ'ଣ ଜାଣିବେ କଶ୍ଚିତ୍ ଯତତି ସିଦ୍ଧ ହେ କହିଲେ ଯେଉଁମାନେ ଆତ୍ମା ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ବା ଏଇ ଯେଉଁ ଭୌତିକ ଜଗତ ବିଷୟରେ ଗବେଷଣା କରୁଛନ୍ତି ବ୍ରହ୍ମ ଚିନ୍ତନ କରୁଛନ୍ତି ସେମାନଙ୍କୁ କୁହାଯିବ ସିଦ୍ଧି ପାଇଁ ସେମାନେ ଚେଷ୍ଟା କରୁଛନ୍ତି ଏଇଭଳି ଭାବରେ ହଜାର ହଜାର ସିଦ୍ଧମାନଙ୍କ ଭିତରେ ବା ସିଦ୍ଧି ପ୍ରାପ୍ତ ହେଉଥିବା ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିମାନଙ୍କ ଭିତରେ କ୍ୱଚିତ ଲୋକ ଭଗବାନଙ୍କୁ ଜାଣନ୍ତି ତେଣୁ ଏଠି ଯେଉଁ କୁହାଗଲା ଯେ କଶ୍ଚିତ ଯଦି ସିଦ୍ଧ ହେ ତୃତୀୟ ଅଧ୍ୟାୟରେ ସେଇଟା ଭଗବାନ କହିଛନ୍ତି ଇନ୍ଦ୍ରିୟାଣି ପରାନ୍ୟାହୁ ଇନ୍ଦ୍ରିୟ ପରଂ ମନ ମନସ୍ତୁ ପରାବୁଦ୍ଧି ଯେଉଁ ବୁଦ୍ଧେ ପରତସ୍ତୁ ସ ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ହେଉଛି ମନ ତେଣୁ ସାଧାରଣତଃ ଲୋକମାନେ ନିଜକୁ ଏଇ ଶରୀର ବୋଲି ଭାବନ୍ତି ଇନ୍ଦ୍ରିୟ ଆର ଉର୍ଦ୍ଧ୍ୱରେ ହେଲେ ମନ ମନର ଉର୍ଦ୍ଧ୍ୱରେ ହେଲେ ବୁଦ୍ଧି ବୁଦ୍ଧି ଆମେ ହେଉଛି ବୁଦ୍ଧି ଆମେ କିଏ ପ୍ରକୃତରେ ଆମେ କହିଦେଉଛେ କଥା ସିନା କିନ୍ତୁ କେତେଜଣ ଅନୁଭବ କରୁଛନ୍ତି ପ୍ରକୃତରେ ଆମେ କିଏ ଏତେ ସହଜ ନୁହଁ ଆତ୍ମା କିଏ ଯଦି ପଚାରିବା ହଜାର ହଜାର ଲୋକଙ୍କୁ ପଚାରିବା ଯଦି ଗୋଟେ ଇଣ୍ଟରଭ୍ୟୁ ନିଆଯିବ ନ୍ୟୁଜ୍ ପେପର ଯେଉଁ ଲୋକମାନେ ଦେଖୁଛନ୍ତି ନ୍ୟୁଜ୍ ଯଦି ପଚାରିଯିବ କିଏ କେତେଜଣ କହିବେ ଆତ୍ମା ବୋଲି ଆତ୍ମା ବୋଲି କହିଲେ ମଧ୍ୟ କ'ଣ କେତେଜଣ ଜାଣିଛନ୍ତି ଆତ୍ମା ବିଷୟରେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ତେଣୁ ଆତ୍ମାରାମ କିଏ ସମସ୍ତେ ଇନ୍ଦ୍ରିୟାରାମ କୁହାଗଲା ନା ଭଗବତ ଗୀତାରେ କୁହାଗଲା ନା ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ଗୋଟେ ହେଉଛନ୍ତି ଆତ୍ମାରାମ ଗୋଟେ ହେଉଛନ୍ତି ଇନ୍ଦ୍ରିୟାରାମ ଶତକଡ଼ା ଅନେଶ୍ୱତ ଭାଗ ଲୋକ ହେଉଛନ୍ତି ଇନ୍ଦ୍ରିୟାରାମ ଇନ୍ଦ୍ରିୟମାନଙ୍କୁ ଏମିତିକି ଆମେ ଏଇ ଧାରାକୁ ଆସିକରି ମଧ୍ୟ ଆମେ ସେ ଇନ୍ଦ୍ରିୟାରାମରେ ରହିଛେ ଆମେ ଆତ୍ମାରାମ ସ୍ତରକୁ ଯାଇନା ଆମେ କିଛି ବୁଦ୍ଧି ଥାଇପାରେ ଆତ୍ମା ବିଷୟରେ କିନ୍ତୁ କାର୍ଯ୍ୟ ହେଉଛି ଇନ୍ଦ୍ରିୟ ଚେତନାରେ ଇନ୍ଦ୍ରିୟାରାମରେ କାର୍ଯ୍ୟ ହେଉଛି ଆତ୍ମାରାମରେ କାର୍ଯ୍ୟ କେତେ ଜଣ କରୁଛନ୍ତି ତେଣୁ ଆତ୍ମା ଯେଉଁ ରହିଛି ଇଏ ବହୁତ ଉନ୍ନତ ସ୍ଥିତିର କଥା ଆତ୍ମା ସମ୍ବନ୍ଧୀୟ ଜ୍ଞାନ ତେଣୁ ଏଇ ଯେଉଁ ଆତ୍ମା ଏଠି କୁହାଯାଉଛି ଭଗବାନ ଆଉ ଶ୍ଳୋକରେ ଯେଉଁ କହିଲେ ଭଗବାନ ଆତ୍ମା ବିଷୟରେ କହିଲେ ଆତ୍ମା ଦ୍ୱାରା ମୁଁ ଆତ୍ମାଙ୍କୁ ସୃଷ୍ଟି କରୁଛି ବା ସବୁ ତିଆରି କରୁଛି ସବୁକିଛି ମୁଁ ଆତ୍ମା ମୁଁ ହିଁ ସବୁକିଛି କରୁଛି ପୂର୍ବ ଶ୍ଳୋକରେ ଆମେ ଗତ ଆଲୋଚନା କରୁଥିଲେ ତେଣୁ ବର୍ତ୍ତମାନ ଏ ଶ୍ଳୋକରେ କହୁଛନ୍ତି ଆତ୍ମା ଜ୍ଞାନମୟ ଶୁଦ୍ଧ ଆତ୍ମା ହେଉଛି କିଭଳି ଭାବରେ ଆତ୍ମା ଆତ୍ମାର ଲକ୍ଷଣ ସବୁ ରହିଛି ଆତ୍ମା କିଭଳି ଭାବରେ ଆତ୍ମା ପ୍ରଭୁ କହିଲେ କାଲି ମୁଁ ପଚାରିଲି ପ୍ରଭୁ କହିଲେ ଆତ୍ମା କହିଲେ ଆତ୍ମା ସବୁଠାରେ ଅଛନ୍ତି ଆତ୍ମା ଗୋଟିଏ ସ୍ଥାନରେ ଅଛି କିନ୍ତୁ ସେ ସବୁର ଆମ ଶରୀର ଗୋଟିଏ ସ୍ଥାନରେ ଆତ୍ମା ରହିଛି କିନ୍ତୁ ଶରୀରର ପାଦଠୁ ଆରମ୍ଭ କରି ମସ୍ତକ ପର୍ଯ୍ୟନ୍ତ କେଉଁଠି କ'ଣ ହେବ ସେ ଜାଣୁଛି ଆତ୍ମାର ଏତେ ରହିଛି ଶକ୍ତି ରହିଛି ଆତ୍ମାର ସଦୃକ ତା'ର ଶକ୍ତି ରହିଛି ଯେମିତି ସୂର୍ଯ୍ୟ ଗୋଟିଏ ସ୍ଥାନରେ ଅଛନ୍ତି କିନ୍ତୁ ତାଙ୍କର କିରଣ ଏଠିକି ଆସି ପହଞ୍ଚି ଯାଉଛି ଭଗବାନ ମଧ୍ୟ ସେହିଭଳି ଭାବରେ ବୁଝାଇ ଦିଆଯାଇଛି ଭଗବାନ ଭଗବତ ତତ୍ତ୍ୱକୁ ଶାସ୍ତ୍ରରେ ଏହିଭଳି ଭାବରେ କୁହାଯାଇଛି ଏକ ଦେଶ ସ୍ଥିତ ସାଗ୍ନେ ଜ୍ୟୋତ୍ସ୍ନା ବିସ୍ତାରିଣୀ ଯଥା କ'ଣ ପରାଶ୍ରୟ ଭ୍ରମଣ ଶକ୍ତି ତଥ୍ୟଦମ ଅଖିଳମ ଜଗତ ଏକ ଦେଶ ସ୍ଥିତ ସାଗ୍ନି ଗୋଟେ ଅଗ୍ନି ଗୋଟେ ସ୍ଥାନରେ ରହିଛି ସୂର୍ଯ୍ୟ ଗୋଟେ ଅଗ୍ନି ଭଳି ସେ ଗୋଟିଏ ସ୍ଥାନରେ 99 million miles ବୋଲି କୁହାଯାଏ ଏତିକି ଦୂରରେ ରହିଛନ୍ତି କିନ୍ତୁ ସେଇଠି ରହିକରି ମଧ୍ୟ ସେ ଜ୍ୟୋତ୍ସ୍ନାକୁ ପଠାଉଛନ୍ତି ଜ୍ୟୋତ୍ସ୍ନା ବିସ୍ତାରିଣୀ ଯଥା ସେହିଭଳି ଭାବରେ ପରାଶ୍ୟ ବ୍ରହ୍ମଣ ଶକ୍ତି ଭଗବାନଙ୍କର ଶକ୍ତି ଯେଉଁ ରହିଛି ତଥେଦମ ଅଖିଳମ ଜଗତ ସେ ଶକ୍ତି ସବୁ ଜଗତ ସବୁଠାରେ ପରିବ୍ୟାପ୍ତ ହୋଇକି ରହିଛି ଭଗବାନ ଶକ୍ତି ମାଧ୍ୟମରେ ସବୁଠାରେ ପରିବ୍ୟାପ୍ତ ହୋଇକି ରହିଛନ୍ତି ତେଣୁ ସେ ଯେଉଁ ଆତ୍ମା ହେଉଛି କିଏ ନା ଜ୍ଞାନମୟ ଆତ୍ମା ସବୁ ଜ୍ଞାନ ଆତ୍ମା ହେଉଛି ଜ୍ଞାନମୟ ଆତ୍ମାର କିଛି ଜ୍ଞାନ ପ୍ରାପ୍ତ ହେଲେ ସେ ଜ୍ଞାନ ପ୍ରାପ୍ତ ହେବ ମାନେ ଆମେ ସବୁ ବୁଝିବା ଆମେ ସବୁ ବୁଝିକିରି ପାଠ ପଢ଼ିକିରି ଇଞ୍ଜିନିୟରିଂ ପଢ଼ିକିରି ଆମେ ଇଞ୍ଜିନିୟର ହେବା ଇଞ୍ଜିନିୟର ନ ପଢ଼ିଲେ ଆମେ ଇଞ୍ଜିନିୟର ହୋଇପାରିବା ନାହିଁ ବା ମେଡ଼ିକାଲ ପାଠ ପଢ଼ିକିରି ଜଣେ ଡକ୍ଟର ହେବ ଡକ୍ଟର ପାଠ ନ ପଢ଼ିଲେ ସେ ଡକ୍ଟର ହୋଇପାରିବ ନାହିଁ ସେଭଳିଆ ଆତ୍ମାକୁ ଯଦି ତାକୁ ଶିକ୍ଷା ନ ଦିଆଯିବ, ଜ୍ଞାନ ବିଷୟରେ ଶିକ୍ଷା ନ ଦିଆଯିବ, ସେ ଜ୍ଞାନ ପ୍ରାପ୍ତ ହୋଇପାରିବ ନାହିଁ। ଏମିତି କି ନା, ଆତ୍ମା ହେଉଛି ସ୍ୱଭାବରେ ଜ୍ଞାନମୟ ସଚିତ ଆନନ୍ଦ। ଭଗବାନ ଯେଉଁଭଳି ଭାବରେ ସତ୍ ସବୁବେଳେ ପାଇଁ ରହିଛନ୍ତି, ଚିତ୍ କହିଲେ ଜ୍ଞାନମୟ, ଆନନ୍ଦ କହିଲେ ଆନନ୍ଦମୟ, ଆତ୍ମା ମଧ୍ୟ ଭଗବାନଙ୍କର ଅଂଶ ହିସାବରେ ସଚିତ ଆନନ୍ଦମୟ। କିନ୍ତୁ ଏଠି ପ୍ରଶ୍ନ ଆସିବ, କାହିଁକି ଜ୍ଞାନ ସେ ପାଇପାରୁନାହିଁ? କିଏ କହିପାରିବେ ଉତ୍ତର, କାହିଁକି ହେଇପାରୁନାହିଁ? ଆତ୍ମା ଜ୍ଞାନମୟ, ତାହେଲେ ଅଜ୍ଞାନରେ କାହିଁକି ଅଛି? କ'ଣ ହେଇପାରେ କାରଣ, କ'ଣ ହେଇପାରେ, କ'ଣ ହେଇପାରେ? ଭଗବାନ କହିଲେ ନା ଭଗବତ ଗୀତାରେ, କହିଲେ ଯେ କ'ଣ କ'ଣ ଅଗ୍ନି ଆଉ କ'ଣ, ଆରଟା ହେଉଛି ଧୂଆଁ, ଅଗ୍ନି ଆଉ ଧୂଆଁ, ସେହିଭଳି ଭାବରେ ଏସବୁ ଆବୃତ ହୋଇକି ରହିଛି। ଜ୍ଞାନଟା ବର୍ତ୍ତମାନ ଆମର ଆତ୍ମାଟା ଆବୃତ ହୋଇକି ରହିଛି। ଯଥା ଦର୍ଶୋ ମଳେନଚ ଯଥ ଲୁଇନାବୃତ ଗର୍ଭ ତଥା ତେନେଦମ ଆବୃତମ ତିମ୍ଭେନାମ ରେତେ ବନି। ଅଗ୍ନି, ଅଗ୍ନିଟାରେ ଯେଉଁ ଶିଖା ରହିଛି, ଉଜ୍ଜ୍ୱଳତା ରହିଛି, ତାପ ରହିଛି, ଯେ ଧୂଆଁ, ଧୂଆଁ ଦ୍ୱାରା ଯେତେ ପ୍ରଥମେ ଯେ ନୂଆ ନିଆଁ ଲଗାଉଛେ, ପୁରୁଣା ଲୋକ ସବୁ ଜାଣିଥିବେ ନିଆଁ ଲଗାଇଲା ବେଳକୁ କେତେ ଧୂଆଁ ହେଉଥିବ, କେତେ ଧୂଆଁ ହେଉଥିବ। କିନ୍ତୁ ଫୁକିଦେଲେ ଧୂଆଁ ଚାଲିଯିବ, ନିଆଁ ଜଳିବ। ସେହିଭଳି ଭାବରେ ଧୂମେନା ବ୍ରତେ ବନି, ଆମେ ଆବୃତ ହୋଇକି ରହିଛେ, ଏ ଯେଉଁ ଆତ୍ମା ଆବୃତ ହୋଇକି ରହିଛି। ଏହିଭଳି ଭାବରେ ତିନି ପ୍ରକାର ଆବୃତ ହୋଇକି ରହିଛି ଭୌତିକ ଜଗତରେ। ପ୍ରଥମ ଆବୃତ୍ତି କ'ଣ ନା, ଧୂମେନା ବ୍ରତେ ବନି, ଯେମିତି ଅଗ୍ନିଟାକୁ ଧୂଆଁ ଆବୃତ କରିଦେଇଥିଲେ ଅଗ୍ନି ଆଉ ବାହାରିବ ନାହିଁ, ଅଗ୍ନି ଜଣାପଡ଼ିବ ନାହିଁ। କିନ୍ତୁ ତାକୁ ଫୁଙ୍କିଦେଲେ ଧୂଆଁ ଚାଲିଗଲେ ଅଗ୍ନି ଆସିଯିବ। ଏଇଟା ହେଉଛି ସତ୍ୟଗୁଣର ଆବରଣ। ଧୂମେନା ବ୍ରତେ ବନି ଯଥା ଦର୍ଶ ମଳେ ନାଚ, ଆଦର୍ଶ ମଳେନ କହିଲେ ଯେଉଁ ମିରର ରହିଛି, ଯେଉଁ ରହିଛି ଆଇନା ରହିଛି, ଆଇନାରେ ଆମର ଦେଖାଯିବ, ରୂପ ଦେଖାଯିବ, ପ୍ରତିବିମ୍ବ ଦେଖାଯିବ। କିନ୍ତୁ ଆଇନାଟା ଯଦି ଧୂଳି ପଡ଼ିକି ରହିଛି ତାହେଲେ କିଛି ଦେଖାଯିବ ନାହିଁ। ଏଇଟା ଆଇନା ନା କ'ଣ ଭାବିବା, ସମସ୍ତେ ଜାଣିପାରିବେ ନାହିଁ ଏଇଟା ଆଇନା ବୋଲି। ଇଏ ହେଉଛି, ଇଏ ହେଉଛି ରଜଗୁଣର ଆବରଣ। ଆକୁ ଯଦି ପୋଛିଦେବା, ପୋଛିଦେଲା ତାହେଲେ ଆମେ ପୁଣି ଆମର ଚିତ୍ରକୁ ଦେଖିପାରିବା, ଆମର ରୂପକୁ ଦେଖିପାରିବା। ଏ ରଜଗୁଣର ଆବରଣ ଆମର ଯେଉଁ ଭଗବାନ, ଆମେ ଯେଉଁ ଭଗବାନ ନାମ ନେଉଛେ, ଇଏ ସେଇଟା କୁହାଯାଉ ଚେତୋ ଦର୍ପଣ ମାର୍ଜନମ। ଚେତରୂପକ ଦର୍ପଣ ଆମରରେ ଆମେ ଦେଖାଯାଉନାହାନ୍ତି, ଭଗବାନ ଅଛନ୍ତି ଚେତରେ କିନ୍ତୁ ଆମେ ଦେଖିପାରୁନାହିଁ, ଦର୍ପଣରେ ଯେମିତି ଆମେ ମୁହଁ ଦେଖାଯାଏ ନାହିଁ, ସେଇଭଳି ଭାବରେ ଭଗବାନଙ୍କୁ ବା ଆମେ ନିଜକୁ ଦେଖିପାରୁନାହିଁ ଆମ ଚେତରେ ବା ହୃଦୟରେ। କିନ୍ତୁ ଯେତେବେଳେ ଆମେ ଭଗବାନଙ୍କ ନାମ ନେଉଛେ, ପ୍ରଥମ ତାର କାର୍ଯ୍ୟ ହେଉଛି ଭଗବାନ ନାମ ନେଉଛି ମାନେ ସେ ନାଁଟା ଯାଇକି ସେ ସବୁ ସଫା କରିଦେଉଛି। ଚେତୋ ଦର୍ପଣ ମାର୍ଜନମ, ଏଇଟା ପ୍ରଥମ କାର୍ଯ୍ୟ ହେଲା ଚେତୋ ଦର୍ପଣ ମାର୍ଜନମ, ସଫା କରିଦେଉଛି। ଏଇ ରଜଗୁଣର ଆବରଣ। ତାପରେ ଯଥ ଲୁଇନା ବୃତ ଗର୍ଭ, ମାଆଙ୍କର ଗର୍ଭରେ ଯେତେବେଳେ ସନ୍ତାନ ରହୁଛି ଦଶ ମାସ, ଦଶ ମାସ ରହିଲା ପରେ ସେ ଯାଇ ବାହାରିବ, ଯେତେ ଚେଷ୍ଟା କଲେ ତା ପୂର୍ବରୁ ହେଇପାରିବ ନାହିଁ। ତେଣୁ ଇଏ ହେଉଛି ତମଗୁଣର ଆବରଣ। ତେଣୁ ଏହିଭଳି ଭାବରେ ଆତ୍ମା ଆବୃତ ହୋଇକି ରହିଛି, ତିନି ପ୍ରକାର ଆବୃତ ହୋଇକି ରହିଛି, ତମଗୁଣର, ରଜଗୁଣର, ସତ୍ୟଗୁଣ, ତିନି ପ୍ରକାର ତଥା ତେନେ ଇଦମ୍ ଆବୃତମ। ଆବୃତମ ଜ୍ଞାନମ ଏତେନ ଜ୍ଞାନୀନ ନିତ୍ୟବୈରିଣା କାମରୂପେଣ କୌତେୟ ଦୁଷ୍ପ୍ରେରଣ ଅନିଳନ ଚ। ଏ ତୃତୀୟ ଅଧ୍ୟାୟରେ ଭଗବାନ ଏସବୁ ଉଦ୍ଧାର ଦେଇଛି। କାହିଁକି ଲୋକମାନେ କାମ, ଏ କାମ କ୍ରୋଧରେ ଇଏ ହେଇକରି ଅଥବା କ'ଣ କ'ଣ ସେଇଟା ପ୍ରଶ୍ନ ପଚାରିଥିଲେ ଯେ କାହିଁକି ଲୋକ ପାପଂ ଚରନ୍ତି ପୁରୁଷ, ଅଥବା କେନ ପ୍ରଯୁକ୍ତ ପାପଂ ଚରନ୍ତି ପୁରୁଷ, କାହିଁ କରନ୍ତି ନା, ଏଇଭଳି ଭାବରେ ଆବୃତ ହୋଇକି ରହିଛନ୍ତି, ଏଇଥିପାଇଁ ସେମାନେ ପାପ କାର୍ଯ୍ୟ କରୁଛନ୍ତି। ତାଙ୍କର ଜ୍ଞାନଟା ଆବୃତ ହୋଇକି ରହିଛି, ତଥା ତେନେଦମ ଆବୃତମ। ଆବୃତମ ଜ୍ଞାନ ଏତେ ନା ଜ୍ଞାନୀନ ନିତ୍ୟ ବୈରିଣ, ଏ ଜ୍ଞାନୀର ହେଉଛି ନିତ୍ୟ ବୈରୀ, ଏ କାମ କ୍ରୋଧ ଇତ୍ୟାଦି କାମରୂପେଣ କହୁଥିବ ଦୁଷ୍ପୁରେଣ ଅନିଳଣ ଚ। ଯେହେତୁ ଆମ ଆବୃତ ହୋଇକି ରହିଛି, ତେଣୁ କାମ ଏସବୁ ଆସୁଛି, ନିତ୍ୟ ବୈରୀ ଏମାନେ କାମକୁ ପୂରଣ କଲେ ମଧ୍ୟ ସେ ପୂର୍ଣ୍ଣ ହେବ ନାହିଁ, ଆହୁରି ବଢ଼ିବ, ବଢ଼ି ବଢ଼ିକା ଯିବ। ଯେମିତି ଅଗ୍ନିରେ ଗୀତ ଆହୁତି ଦେଲେ ଯେଉଁଭଳି ଭାବରେ ଅଗ୍ନି ଶିକ୍ଷା ବଢ଼ି ବଢ଼ିକା ଯିବ, ଲିଭିବ ନାହିଁ, ସେହିଭଳି ଭାବରେ କାମନାଟାକୁ ପୂରଣ କରିଚାଲିଲେ ଚାଲିଥିବ, ଶେଷ ହେବ ନାହିଁ। ତେଣୁ ଇଏ ଯେଉଁ ଜ୍ଞାନମୟ ରହିଛି ଆତ୍ମା, ବର୍ତ୍ତମାନ ଅଜ୍ଞାନ ହୋଇଯାଇଛି। କାରଣ କ'ଣ, ନା ଏଇ ତ୍ରିଗୁଣ ଭିତରେ ଆବୃତ ହୋଇକି ରହିଛି, ତା ତିନିତମ ଆବୃତମ। ଏବଂ ଆତ୍ମାର ଆଉ ଗୋଟିଏ କ୍ୟାରେକ୍ଟରିଷ୍ଟିକ୍ ବା ଲକ୍ଷଣ ହେଉଛି ଶୁଦ୍ଧ, ସେ ହେଉଛି ଶୁଦ୍ଧ। ଶୁଦ୍ଧ କହିଲେ ଶୁଦ୍ଧ କହିଲେ କ'ଣ, ଶୁଦ୍ଧ କହିଲେ ଏଠି କ'ଣ କ'ଣ କହିବ, ଶୁଦ୍ଧ କହିଲେ ଯେଉଁ ଯେଉଁ ଅନ୍ୟ ସବୁ ପଦାର୍ଥ ସହିତ ମିଶ୍ରିତ ହୋଇଯାଉଛି, ଶୁଦ୍ଧ ଜଳ ଆମର ଦରକାର ହେଉଛି ନା, ଫିଲ୍ଟରରୁ ଶୁଦ୍ଧ ଜଳ ଆସୁଛି, ଫିଲ୍ଟର ନହେଲେ କ'ଣ ହେଉଛି, ଗୋଳିଆ ହେଇକି ରହୁଛି, ମଇଳା ସବୁ ରହିଛି ତା ଭିତରେ। ସେହିଭଳି ଭାବରେ ଆତ୍ମା ଏ ତ୍ରିଗୁଣ ଭିତରେ ମିଶିକି ରହିଛି, ସେଇଟା ଅଶୁଦ୍ଧ ହୋଇକି ରହିଛି। ଆତ୍ମା କିନ୍ତୁ ସବୁବେଳେ ଶୁଦ୍ଧ। ଏ ଭାଗବତରେ ଏଇ ଶ୍ଳୋକଟି ଅଛନ୍ତି, ପ୍ରଭୁପାଦ ମହାରାଜ କହିଛନ୍ତି ଏଇଟା। ଆମର ହୋଲ୍ ବେଦିକ ସିଭିଲାଇଜେସନ୍, ବେଦିକ ଯେତିକି ଲିଟରେଚର୍ ସବୁ ରହିଛି, ଆର ଉଦ୍ଦେଶ୍ୟ ହେଉଛି କ'ଣ, ଏ ଯେଉଁ ଅଶୁଦ୍ଧ ହୋଇକି ରହିଛି ଆତ୍ମା, ତାକୁ ଶୁଦ୍ଧ କରିବା। ପ୍ରଥମ ସ୍କନ୍ଧ ଯେଉଁ ଶ୍ଳୋକଟି ଅଛନ୍ତି, ସେଇ ଶ୍ଳୋକ ଭାଷାରେ ପ୍ରଭୁପାଦ ମହାରାଜ ଭାବାର୍ଥରେ ଏଇଟା କହୁଛନ୍ତି। ଶ୍ଳୋକଟି କ'ଣ ନା, ଯେଉଁ ନିଦ୍ରୟା ହିଏତେ ନକ୍ତଂ, ଦ୍ୱିତୀୟ ସ୍କନ୍ଧରେ ଯେଉଁ ଆରମ୍ଭ ହେଲେ ଭାଗବତ ଆରମ୍ଭରେ ଏଇଟା କହିଲେ, କିଏ କହିଲେ, ସୁଖଦେବ ଗୋସ୍ୱାମୀ କହିଲେ, ଭାଗବତ ଆରମ୍ଭରେ ସେ କହିଲେ କ'ଣ ନା, ନିଦ୍ରୟା ହିଏତେ ନକ୍ତଂ ବ୍ୟବାୟନ ଚବାବୟ ଦିବାଚାର୍ତ୍ତ୍ୟ ହେ ରାଜନ କୁଟୁମ୍ବ ଭରଣେ ନବା। ଯେଉଁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ, ସେତେବେଳେ ଜାଣିଲେ ତାଙ୍କର ସାତ ଦିନ ଆୟୁଷ ଅଛି, ଏ କଥାକୁ ଆମେ ବେଶୀ କହିବା ନାହିଁ, ଖାଲି ଏତିକି କହିବା, ସାତ ଦିନ ଆୟୁଷ ଅଛି, ତେଣୁ ସେ ସବୁ କାର୍ଯ୍ୟ ବନ୍ଦ କରିଦେଲେ, ରାଜ୍ୟ ଶାସନ ଇତ୍ୟାଦି ଯାହା ସବୁ ଥିଲା ବନ୍ଦ କରିଦେଲେ, ଦେଇଦେଲେ ପୁଅକୁ ଦେଇଦେଲେ, ଜନ୍ମେଜୟକୁ ଦେଇଦେଲେ, ନେଇଯାଇଛୁ ବାପା, ରାଜ୍ୟ ଶାସନକୁ ମୋର ବହୁତ ହେଇଗଲା, ବେଶୀ ବୟସ ନାହିଁ, 65 ବର୍ଷ ତାଙ୍କ ବୟସ ହେଇଥିଲା ସେତେବେଳକୁ, 65 ବର୍ଷ ଯୁବକ ବୟସ ସିଏ, କିନ୍ତୁ ମୋହ ତ୍ୟାଗ କରିଦେଲେ, ରାଜ୍ୟକୁ ଦେଇଦେଲେ ପୁଅକୁ, ପଳେଇ ଆସିଲେ ଏବଂ ଗୋଟେ ନେଇଗଲେ, କ'ଣ ଗୋଟେ ମନରେ ଗୋଟେ ଧାରଣା କରିଦେଲେ ବା ଏଇଗୁଡ଼ାକ ସଂକଳ୍ପ କରିଦେଲେ ଯେ କୌଣସି ଖାଦ୍ୟ ଗ୍ରହଣ କରିବେ ନାହିଁ, କୌଣସି ପାନୀୟ ଗ୍ରହଣ କରିବେ ନାହିଁ, ଏଭଳି ଭାବରେ ସଂକଳ୍ପ ନେଇକି ଆସି ବସିଗଲେ ଗଙ୍ଗା ନଦୀ ତଟରେ ଦିଲ୍ଲୀ ପାଖରେ ସୁକରତାଲ, ସେ ସ୍ଥାନ ହେଉଛି ସୁକରତାଲ, ବର୍ତ୍ତମାନ ମଧ୍ୟ ରହିଛି ସେ ସ୍ଥାନ, ଏଇ ବସିଗଲେ ଯେତେବେଳେ 60,000 ମୁନିରୁ ସେ ଆସି ପହଞ୍ଚିଗଲେ, କି ଫୋନ୍ କରିନାହାନ୍ତି କି ବା କିଛି ଇଏ ସବୁ ଜାଣିଗଲେ, ସବୁ ଆସି ପହଞ୍ଚିଗଲେ, ସିଏ ଆସି ପହଞ୍ଚିବନି, ଏମାନେ ଆସି ପହଞ୍ଚିଗଲେଣି, ତେଣୁ ଅବଶ୍ୟ ସିଏ ଯେଉଁ ଆସିଲେ ଏକୁଟିଆ ଆସିନ, ତାଙ୍କ ପୁଅଙ୍କ ସହିତ ଆସିଥିଲେ, ପୁଅ ମଧ୍ୟ ଆସି ସବୁ ବ୍ୟବସ୍ଥା କରିଥିଲେ, ସବୁ କୃଷିମାନଙ୍କ ପାଇଁ ସେ ବସିବା ଆସନ ବସନ ବ୍ୟସ୍ତ ସବୁ ବ୍ୟବସ୍ଥା କରିକିରି ସେ ସବୁ ବ୍ୟବସ୍ଥା କରୁଥିଲେ। ତେଣୁ ସିଏ ଯେତେବେଳେ ଯେଉଁ ପ୍ରଶ୍ନ ପଚାରିଥିଲେ, ମୋର ସାତ ଦିନ ଆୟୁଷ ହେଉଛି କ'ଣ କରିବି, ସେଇଟାର ଉତ୍ତର ସବୁ ମୁନି ଋଷିମାନେ ବିଭିନ୍ନ ପ୍ରକାର କହୁଥିଲେ। ଆମେ ସେଦିନ କହୁଥିଲେ 10 ପ୍ରକାର ଅପବର୍ଗ ରାସ୍ତା ଅଛି, ଭୌତିକ ଜଗତରୁ ଉଦ୍ଧାର ହେବା ପାଇଁ 10ଟି ମାର୍ଗ ରହିଛି, ତେଣୁ କିଏ କେଉଁ ମାର୍ଗ ସବୁ କହୁଥିଲେ, କିନ୍ତୁ ସେହି ସମୟରେ ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚିଗଲେ, ଦେଖିବା ପାଇଁ 16 ବର୍ଷର ଯୁବକ, ଉଲଗ୍ନ, ବହୁତ ସୁନ୍ଦର ରୂପ, କିନ୍ତୁ ସାଧାରଣ ଲୋକମାନେ ବୁଝିପାରିନି, ସେମାନେ ଭାବି ଇଏ ହେଉଛି ପାଗଳ, ସ୍ତ୍ରୀ ଲୋକମାନେ ଛୋଟ ପିଲାମାନେ ତାଙ୍କ ପଛରେ ବି ଯାଉଛନ୍ତି, ଏଇ ପାଗଳ ଏମିତି ଡାକୁଛନ୍ତି, ଭାବୁଛନ୍ତି ସେ ପାଗଳଟା ବୋଲି। କିନ୍ତୁ ଯେତେବେଳେ ସେ ଆସି ପହଞ୍ଚିଗଲେ ସେହି ଆସନ ସଭାରେ ପାଖାପାଖି ପହଞ୍ଚିଗଲେ, ସମସ୍ତେ ଦଣ୍ଡାୟମାନ ହୋଇଗଲେ, ଉଠି ପଡ଼ିଲେ। ମହାପୁରୁଷର ଲକ୍ଷଣ ମହାପୁରୁଷମାନେ ଜାଣିଥାନ୍ତି, ମାନେ ଜାଣିପାରିବେ ନାହିଁ, 32ଟି ଲକ୍ଷଣ ରହିଛି। ତେଣୁ ପରୀକ୍ଷିତ ମହାରାଜ ତାଙ୍କୁ ସମ୍ମାନ କରି ତାଙ୍କୁ ଗୋଟିଏ ଶ୍ରେଷ୍ଠ ଆସନ ପ୍ରଦାନ କଲେ, ବ୍ୟାସ ଆସନ ପ୍ରଦାନ କଲେ ଏବଂ ତାକୁ ପ୍ରଶ୍ନ ପଚାରିଲେ। ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ଏ ପ୍ରଶ୍ନଟି ରହିଛି ଯେ ଅଥ ପୁଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁମ୍ ପୁରୁଷ ହିଅ ଯତ୍ କାର୍ଯ୍ୟ ମିଳ ମାଣସ ସର୍ବଥା, ଯତ୍ ସ୍ୱତବ୍ୟମ ମତ ଜାପ୍ୟମ ଯତ୍ କର୍ତ୍ତବ୍ୟମ ନୃଭି ପ୍ରଭୁ କ'ଣ ସ୍ମର୍ତ୍ତବ୍ୟମ ଭଜନୀୟ ବା ଭୂହି ଯତ୍ ବା ବିପର୍ଯ୍ୟୟମ। ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ମୋର କ'ଣ କର୍ତ୍ତବ୍ୟ, କ'ଣ ମୁଁ ଶୁଣିବା କଥା, କ'ଣ ସ୍ମରଣ କରିବା କଥା, କାହାକୁ ଭଜନ କରିବା କଥା ଏବଂ କେଉଁଟା କରିବା କଥା ନୁହଁ। ଦୁଇଟି ଜିନିଷ ପଚାରିଲେ, କରିବା କଥା କେଉଁଟା, କରିବା କଥା ନୁହଁ। ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କ ପ୍ରଶ୍ନକୁ ଅଭିନନ୍ଦନ କରି ଏଇ କଥାଟି କହିଲେ, ଲୋକମାନେ ଯାହା କରିବା କଥା ନୁହଁ, ଆଜି 760 କୋଟି ଲୋକମାନଙ୍କ ଭିତରେ ଦେଖିବା ଯଦି 99% ଆସିଲେ କେତେ ହେବ, ସେତିକି ପରସେଣ୍ଟ ଲୋକ, ସେତିକି ଲୋକ ଯାହା କରିବା କଥା ନୁହଁ ସେଇଟା କରୁଛନ୍ତି। କ'ଣ ସେଇଟା ନା, ଶ୍ରୋତବ୍ୟାଦିନି ରାଜେନ୍ଦ୍ର ନୃଣାଂସନ୍ତି ସହସ୍ରଶଃ ଅପଶ୍ୟତ ଆତ୍ମତତ୍ତ୍ୱମ ଗୃହେଷୁ ଗୃହମେଦିନା। ହଜାର ହଜାର କଥା ଶୁଣୁଛନ୍ତି, ଦେଖୁଛନ୍ତି, କହୁଛନ୍ତି, ଆଲୋଚନା କରୁଛନ୍ତି, ସବୁ ଚାଲିଛି, ନୋବେଲ ପ୍ରାଇଜ୍ ଦିଆଯାଉଛି, ସବୁ ହେଉଛି, କିନ୍ତୁ ଯେଉଁ ବିଷୟରେ ଚିନ୍ତା କରିବା କଥା ବା ଶୁଣିବା କଥା ସେଇଟା କରୁନାହାନ୍ତି। ଏଇଟା ହେଉଛି ଦୁର୍ଭାଗା, ଏଇଟା ହେଉଛି ମନୁଷ୍ୟ ସମାଜ ଦୁର୍ଭାଗ୍ୟ। ତେଣୁ ଏଇଟାକୁ ଆଉ ଟିକେ ବିସ୍ତାର କରି କହୁଛନ୍ତି, ନିଦ୍ରାରେ ନକ୍ତଂ ବ୍ୟବହାର ଚବାବୟ ଦିବାଚାର୍ଟେ ହେ ରାଜନ କୁଟୁମ୍ବ ଭରଣୀ ନବା। ଆମେ ବେଶୀ କହିବା ନାହିଁ, ଖାଲି ଏତିକି କଥା କହି ପ୍ରଭୁପାଦ ମହାରାଜ କହିଛନ୍ତି ଏହି ଶ୍ଳୋକ ଭାଷ୍ୟରେ 2:1-3। ଏ ଶ୍ଳୋକଟି ହେଉଛି 2:1-3। ଏଥିରେ କହୁଛନ୍ତି, ବିକଜ୍ ହ୍ୟୁମାନ୍ ଲାଇଫ୍ ଇଜ୍ ଏ କମ୍ବିନେସନ୍ ଅଫ୍ ମ୍ୟାଟର୍ ଆଣ୍ଡ ସ୍ପିରିଟ୍ ସୋଲ୍। ଆମର ଶରୀରଟା କ'ଣ, ଆମେ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ, ଶରୀରଟା କ'ଣ, ମନୁଷ୍ୟ ଶରୀର କ'ଣ, ଏଇଟା ଏଇଠି କମ୍ବିନେସନ୍, ଇଏ ଗୋଟେ ମିଶିକି ରହିଛି, ଦୁଇଟା ଜିନିଷ ମିଶିକି ରହିଛି, ଗୋଟେ ହେଉଛି ମ୍ୟାଟର୍, ଗୋଟେ ହେଉଛି ସ୍ପିରିଟ୍, ଗୋଟେ ହେଉଛି ଭୌତିକ ବସ୍ତୁ, ଆଉ ଗୋଟେ ହେଉଛି ଆତ୍ମବସ୍ତୁ। ଏ ଆତ୍ମା କଥାରୁ ଏକଥା ଆସିଲା, ଆତ୍ମା ଭଳି ଏଭଳି ବସ୍ତୁ ରହିଛି, ମ୍ୟାଟର୍ ଆଣ୍ଡ ସ୍ପିରିଟ୍ ସୋଲ୍, ସେ ହେଉଛି ସୋଲ୍, ଆତ୍ମା ହେଉଛି ସ୍ପିରିଟ୍, ଇଏ ହେଉଛି ପରମାର୍ଥିକ, ଏ ଭୌତିକ ନୁହଁ, ଇଏ ହେଉଛି କ'ଣ, ଇଏ ହେଉଛି ଟ୍ରାନ୍ସେଣ୍ଡେଣ୍ଟାଲ୍ ବା ପରମାର୍ଥିକ ବସ୍ତୁ ଏଇଟା। ତେଣୁ ଦ ହୋଲ୍ ପ୍ରୋସେସ୍ ଅଫ୍ ବେଦିକ୍ ନଲେଜ୍, ମ୍ୟାଟେରିଆଲ୍ ନଲେଜ୍ ଆଣ୍ଡ ବେଦିକ୍ ନଲେଜ୍, କ'ଣ ହ୍ୟୁମାନ୍ ଲାଇଫ୍ ହେଉଛି ମ୍ୟାଟର୍ ଆଣ୍ଡ ସ୍ପିରିଟ୍। ମ୍ୟାଟର୍ ପାଇଁ ବହୁତ ପ୍ରକାର ଜ୍ଞାନ ଅଛି, ମ୍ୟାଟର୍ ପାଇଁ ବହୁତ ପ୍ରକାର ଜ୍ଞାନ ରହିଛି, ମ୍ୟାଟେରିଆଲ୍ ନଲେଜ୍ ଅନେକ ଅନେକ ପ୍ରକାର ରହିଛି, ବିଭିନ୍ନ ପ୍ରକାର ଗବେଷଣା ଚାଲିଛି, ଶେଷ ହେବ ନାହିଁ, ହଜାର ହଜାର ପ୍ରକାର ଜ୍ଞାନ ରହିଛି, ତାକୁ ପୁଣି ଗବେଷଣା ଚାଲିଛି, ପୁଣି ଗାଡ଼ ବଢ଼ି ବଢ଼ିଆ ଯାଉଛି। ଦିସ୍ ଇଜ୍ ଅର୍ ମ୍ୟାଟେରିଆଲ୍ ନଲେଜ୍, ମ୍ୟାଟେରିଆଲ୍ ନଲେଜ୍ ମଧ୍ୟ ଏଣ୍ଡ ହେଇନି, ଅନ୍ଏଣ୍ଡିଂ, ଶେଷ ହେଇପାରିବ ନାହିଁ, ଅନ୍ଏଣ୍ଡିଂ। ଯେତେ ବର୍ଷ ବିତୁଥିବ ସେତେ ନୂଆ ନୂଆ ନୋବେଲ୍ ପ୍ରାଇଜ୍ ପାଉଥିବେ, ନୂଆ ନୂଆ ଜ୍ଞାନ ଉଦ୍ଭାବନ ହେଉଥିବ, ଅନ୍ଏଣ୍ଡିଂ ଜ୍ଞାନ, ମ୍ୟାଟେରିଆଲ୍ ନଲେଜ୍। କିନ୍ତୁ ଆଉ ଗୋଟେ ହେଉଛି ସ୍ପିରିଚୁଆଲ୍ ନଲେଜ୍, ସ୍ପିରିଚୁଆଲ୍ ନଲେଜ୍ ନୋ ରିସର୍ଚ୍ଚ, ରିସର୍ଚ୍ଚ ଦରକାର, ସବୁକିଛି ଜ୍ଞାନ ରହିଛି ସେଥିରେ, ବେଦିକ ନଲେଜ୍ କହିଲେ ସବୁ ଘରେ ଜ୍ଞାନ ରହିଛି, ଆଗକୁ ତ ରିସର୍ଚ୍ଚ କରିବାକୁ ପଡ଼ିବ ନାହିଁ, ରିସର୍ଚ୍ଚ କରି ଆଉ ଗୋଟେ ନୂଆ ନୂଆ କଥା ବାହାର କରିବା, ନା, ଏଭ୍ରିଥିଙ୍ଗ୍ ଇଜ୍ ଦେୟାର୍। ତେଣୁ ଏଠି କହୁଛନ୍ତି, ଦି ହୋଲ୍ ପ୍ରୋସେସ୍ ଅଫ୍ ବେଦିକ ନଲେଜ୍, ବେଦରେ ସବୁ ଜ୍ଞାନ, ବେଦ କହିଲେ ଜ୍ଞାନ, ବେଦାନ୍ତ କହିଲେ ଜ୍ଞାନର ଅନ୍ତ, ମ୍ୟାଟେରିଆଲ୍ ନଲେଜ୍ରେ ଅନ୍ତ ନାହିଁ, ସବୁ ବର୍ଷ ନୂଆ ନୂଆ ଉଦ୍ଭାବନ ଚାଲିଥିବ, ନୂଆ ନୂଆ ଚାଲିଥିବ, କିନ୍ତୁ ଏ ବୈଦିକ ଯେଉଁ ଜ୍ଞାନ ଅଛି ତା ଭିତରେ ପଶିପାରିବେ ନାହିଁ, ଏଇ ଯେଉଁ ରହିଛି, ଯେତେ ବର୍ଷ ଚାଲିଲେ ସପନ୍ଥା ସ୍ତୁକୋଟି ସଦାବତ୍ ସରସମ୍ପ୍ରଗମ୍ୟ ବାୟୋ ରଥାଭି ମନସୋ ମୁନିପୁଙ୍ଗ ବାହନମ ସୋପ୍ୟ ସ୍ତ୍ରୀ ଯତ୍ ପ୍ରବଧ୍ୟ ସିମ୍ନ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ମ୍ୟାଟେରିଆଲ୍ ନଲେଜ୍ ଏଭଳି ବସ୍ତୁ ଗୋଟେ ରହିଛି, ଯେତେ ଲକ୍ଷ ଲକ୍ଷ ଲୋକ ଲକ୍ଷ ଲୋକ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି, କୋଟି କୋଟି ଟଙ୍କା ତାଙ୍କୁ ଦିଆଯାଉଛି, ଲକ୍ଷ ଲକ୍ଷ ବୈଜ୍ଞାନିକ କୋଟି କୋଟି ଟଙ୍କା ନେଉଛନ୍ତି, ଗବେଷଣା କରୁଛନ୍ତି, ନୂଆ ଜ୍ଞାନ, ନୂଆ ନୂଆ ଆହୁରି ନୂଆ ଆହୁରି ନୂଆ ଆହୁରି ନୂଆ 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 ପ୍ରତିଦିନ ନୂଆ, ପ୍ରତିବର୍ଷ ନୂଆ ନୂଆ ଜ୍ଞାନ ବାହାରୁଛି, ନୂଆ ନୋବେଲ୍ ପ୍ରାଇଜ୍ ଦିଆଯାଉଛି। କିନ୍ତୁ ଏଇଭଳି ଭାବରେ 100 କୋଟି ବର୍ଷ ଧରି ଚାଲିଲେ ମଧ୍ୟ ଏ ବୈଦିକ ଜ୍ଞାନକୁ ଆସିପାରିବେ ନାହିଁ, ଆତ୍ମା ବିଗିନିଂ ଯେଉଁ ରହିଛି ତା'ର ବୈଦିକ ଜ୍ଞାନର ବିଭିନ୍ନ ପ୍ରକାର ସ୍ତର ରହିଛି, ସବୁଠାରୁ ନିମ୍ନ ଜ୍ଞାନକୁ ସେ ଟଚ୍ କରିପାରିବ ନାହିଁ। ଏ ଭୌତିକ ଜଗତର ସବୁଠାରୁ ଶ୍ରେଷ୍ଠ ଜ୍ଞାନ, ଚିତ୍ ଜଗତର ସମସ୍ତ ଜ୍ଞାନକୁ ର ସବୁଠାରୁ ନିମ୍ନ ଜ୍ଞାନକୁ ଟଚ୍ କରିପାରିବ ନାହିଁ, ଛୁଇଁପାରିବ ନାହିଁ, ଏଭଳି ବସ୍ତୁ ରହିଛି, ଭଗବାନ ବ୍ୟବସ୍ଥା କରିଛି, ମ୍ୟାଟର୍ ଆଣ୍ଡ ସ୍ପିରିଟ୍ ଦୁଇଟାକୁ ଅଲଗା ଅଲଗା ରଖିଛନ୍ତି। ତେଣୁ ସମସ୍ତ ବୈଦିକ ଶାସ୍ତ୍ରର ଯେଉଁ ରହିଛି ଦ ହୋଲ୍ ପ୍ରୋସେସ୍ ଅଫ୍ ବେଦିକ ନଲେଜ୍, ଏ ସମସ୍ତ ବୈଦିକ ଶାସ୍ତ୍ରର ଯେଉଁ ମୂଳ ଉଦ୍ଦେଶ୍ୟ ହେଉଛି କ'ଣ, ନା ଇଜ୍ ଡାଇରେକ୍ଟେଡ୍ ଆଟ୍ ଲିବରେଟିଂ ଦ ସ୍ପିରିଟ୍ ସୋଲ୍ ଫ୍ରମ୍ ଦ କଣ୍ଟାମିନେସନ୍ ଅଫ୍ ମ୍ୟାଟର୍। ଏ ସମସ୍ତ ବୈଦିକ ଶାସ୍ତ୍ରର ଉଦ୍ଦେଶ୍ୟ ହେଉଛି, ଏଇଟା ପଢ଼ିଲା ପରେ ଆମେ ଏ ଯେଉଁ ସ୍ପିରିଟ୍ ତିନି ଭାବରେ ଆବୃତ ହୋଇକି ରହି ତାକୁ ସେଠି ମୁକ୍ତ କରିବା, ଏତିକି ହେଉଛି କାମ, ମୁକ୍ତ କଲା ପରେ ପୁଣି ତା ଦେହରେ ମଧ୍ୟ ରହିଛି ଅନନ୍ତ ଜିନିଷ ରହିଛି, କିନ୍ତୁ ଫାଷ୍ଟ ଏଇଟା ମୁକ୍ତ କରିବାକୁ ପଡ଼ିବ, ବଦ୍ଧ ଅବସ୍ଥାରେ ରହିଛି। ସମସ୍ତ ବୈଦିକ ଶାସ୍ତ୍ରର ମୂଳ ଉଦ୍ଦେଶ୍ୟ ହେଉଛି କ'ଣ, ନା ଲିବରେଟିଂ ଦ ସ୍ପିରିଟ୍ ସୋଲ୍, ଏଇ ଯେଉଁ ଆତ୍ମାକୁ ମୁକ୍ତ କରିବା, ବନ୍ଦୀ ଆତ୍ମାକୁ ମୁକ୍ତ କରିବା, ବଦ୍ଧ ଆତ୍ମାକୁ ମୁକ୍ତ କରିବା, ସମସ୍ତ ବୈଦିକ ଶାସ୍ତ୍ରର ଲକ୍ଷଣ କାରଣ ହେଉଛି ଏଇଟା, ବଦ୍ଧ ଆତ୍ମାକୁ ମୁକ୍ତ କରିବା ଫ୍ରମ୍ ଦ କଣ୍ଟାମିନେସନ୍ ମ୍ୟାଟର୍। ଦି ମ୍ୟାଟେରିଆଲିଷ୍ଟ ୱେ ଅଫ୍ ଲାଇଫ୍ ଇଜ୍ ଡିସ୍କ୍ରାଇବ୍ଡ ହିୟରିଂ ଇନ୍ ନଟ୍ସେଲ୍। ଏଇ ଗୋଟିଏ ଦୁଇଟି ଶ୍ଳୋକରେ ଏଇ ଯେଉଁ ଭୌତିକ ଜଗତର ଯେଉଁ ରହିଛି ଜୀବନଧାରା ସେଇଟାକୁ ବହୁତ ସଂକ୍ଷେପରେ ବର୍ଣ୍ଣନା କରିଦିଆଯାଇଛି। ତେଣୁ ଏ ଆତ୍ମା ଯଦିଓ ଜ୍ଞାନମୟ ଏବଂ ଶୁଦ୍ଧ କିନ୍ତୁ ବର୍ତ୍ତମାନ ଅଶୁଦ୍ଧ ହେଇକି ରହିଛି। ବୈଦିକ ଯେଉଁ ଜ୍ଞାନ ରହିଛି ତା'ର ଉଦ୍ଦେଶ୍ୟ ହେଉଛି ଆତ୍ମାକୁ ଶୁଦ୍ଧ କରିବା, ଅଶୁଦ୍ଧ ଅବସ୍ଥାରେ ଶୁଦ୍ଧ କରିବା। ଯେମିତି ଜଳକୁ ଆମେ ଶୁଦ୍ଧ କରୁଛେ, କ'ଣ ସେ ୟୁରେକା ବିଭିନ୍ନ କମ୍ପାନୀ ସବୁ ଦେଇଛନ୍ତି, ତୁମର ପୁରା ଜିରୋ ୱାଟର୍ ହେଇଯିବ, ସବୁ ଶୁଦ୍ଧ ହେଇଯିବ, ସବୁ ଶୁଦ୍ଧ ହେଇଯିବ ଏଭଳି କୁହାଯାଉଛି। ତେଣୁ ଶୁଦ୍ଧ ବ୍ୟତିରିକ୍ତ, ବ୍ୟତିରିକ୍ତ କହିଲେ ପୃଥକ, ସେ ଭୌତିକ ଜଗତ ସହିତ ମିଶିକିରି ଏକ ହେଇଯିବନି, ସେ ସବୁବେଳେ ପୃଥକ ରହିବ, ଅଲଗା ରହିବ ସିଏ ପୃଥକ। ଏବଂ ଅଗୁଣାନ୍ୱୟ, ଅଗୁଣ ଅନ୍ୱୟ, ଅଗୁଣାନ୍ୱୟ କହିଲେ ଭୌତିକ ସମୟ ପ୍ରତିକ୍ରିୟାରୁ ମୁକ୍ତ, ଭୌତିକ ବସ୍ତୁ ଯାହା ଦେଖିବା ସବୁ ରହିଛି, ଛଅଟି ବିକାର ରହିଛି ଭୌତିକ ବସ୍ତୁର, ଛଅଟି ବିକାର ରହିଛି। ଭୌତିକ ବସ୍ତୁର କ'ଣ ବିକାର ସବୁ ରହିଛି ନା, ଇଏ ଜନ୍ମ ହେବ, ତା ବୃଦ୍ଧି ଲାଭ କରିବ, କିଛି କାଳ ସ୍ଥିର ରହିବ, ତାପରେ କିଛି ବଂଶ ବିସ୍ତାର କରିବ ବା ବାଇ ପ୍ରଡକ୍ଟ କରିବ, ତାପରେ କ୍ଷୟ ହେବ, ତାପରେ ଧ୍ୱଂସ ହୋଇଯିବ। ଭୌତିକ ଜଗତର ବସ୍ତୁ ହେଉଛି ସେହିଭଳି ଭାବରେ ଏ ଛଅଟି ବିକାର ରହିଛି, କିନ୍ତୁ ଆଧାରେ କୌଣସି ବିକାର ନାହିଁ, ଅଗୁଣାନ୍ୱୟ, ଅଗୁଣ ଭୌତିକ ସମୟ ପ୍ରତିକ୍ରିୟାରୁ ମୁକ୍ତ, ଅଗୁଣାନ୍ୱୟ। ତେଣୁ ଏ ଯେଉଁ ରହିଛି ସୁଷୁପ୍ତି, ସ୍ୱପ୍ନ, ଜାଗ୍ରତ, ଏ ତିନି ପ୍ରକାର ସ୍ତର, ବୁଦ୍ଧିର ତିନୋଟି ସ୍ତର ରହିଛି। ଗୋଟେ ହେଉଛି ସୁଷୁପ୍ତି, ଆମେ ନିଦ୍ରାରେ ଆମେ ଯେତେବେଳେ ଶୋଇପଡ଼ୁଛେ ତିନି ପ୍ରକାର ଅବସ୍ଥା ରହିଛି ନିଦ୍ରାର, କ'ଣ ଗୋଟେ ହେଉଛି ସୁଷୁପ୍ତି ବୋଲେ ଗଭୀର ନିଦ୍ରା। ଗଭୀର ନିଦ୍ରାରେ ଆମେ କ'ଣ କରୁଛେ, ଆମେ ମୃତ କି ଜୀବିତ ଆମେ କିଛି ଜାଣିପାରିବା ନାହିଁ, ଆମେ ସେଇଟା ମୃତ୍ୟୁ ଭଳି, ମୃତ୍ୟୁ ଅବସ୍ଥାରେ ଯାହା ଅବସ୍ଥା ଏଇ ଗଭୀର ନିଦ୍ରା ହେଉଛି ସେଇ ମୃତ୍ୟୁ ଅବସ୍ଥା ଭଳି, ତାଠାରୁ କିଛି ଅଲଗା ନୁହଁ ଗଭୀର ନିଦ୍ରା। ତାପରେ ଆସିଲା ସୁଷୁପ୍ତି, ସ୍ୱପ୍ନ। ସ୍ୱପ୍ନରେ ଆମେ ଜାଣୁଛେ ବିଭିନ୍ନ ପ୍ରକାର ଶରୀର ଆସୁଛି ଆମର, ବିଭିନ୍ନ ପ୍ରକାର ଶରୀର ଆମେ ଏଇଟା କରୁଛେ, ସେଇଟା କରୁଛେ, ସେଇଟା କରୁଛେ, ସ୍ୱପ୍ନରେ କେତେବେଳେ ହସୁଛେ, କେତେବେଳେ କାନ୍ଦୁଛେ, କେତେବେଳେ ଭୟ କରୁଛେ, କେତେବେଳେ କେଉଁ ଅବସ୍ଥା ରହୁଛି, ଏ ସ୍ୱପ୍ନ ଅବସ୍ଥା। ତାପରେ ହେଉଛି ଜାଗ୍ରତ ଅବସ୍ଥା, ଆମେ ସ୍ୱପ୍ନ ନିଦ ଭାଙ୍ଗିଗଲା, ନିଦ ଭାଙ୍ଗିଗଲା ମାନେ ଓହୋ ମୁଁ ନିଦ୍ରା ସ୍ୱପ୍ନ ଦେଖୁଥିଲି, କେତେ ବଢ଼ିଆ ସ୍ୱପ୍ନରେ ଥିଲା, କାହିଁକି ନିଦ ଭାଙ୍ଗିଗଲା ସ୍ୱପ୍ନ, ଏଇଟା ଭାବିବା ତ ଦୁଃଖ ହେଉଛି, ହାଏ ମୁଁ ସ୍ୱପ୍ନ ଦେଖୁଥିଲି, ହେ ମରିଯାଇଥାନ୍ତି। ସେଇଭଳିଆ ତିନୋଟି ଅବସ୍ଥା ରହିଛି, ବୁଦ୍ଧିର ତିନୋଟି ଅବସ୍ଥା ରହିଛି। ଗଭୀର ନିଦ୍ରାରେ ଆମେ କ'ଣ, ଆମେ କିଏ, ଆମେ କ'ଣ, କେଉଁଠି ଅଛେ, କ'ଣ କି ସବୁ ଭୁଲି ଯାଉଛେ, ସେଇଟା ଆଉ କିଛି ନାହିଁ, ଆମର ଜ୍ଞାନ କିଛି ନାହିଁ। କିନ୍ତୁ ଯେତେବେଳେ ସ୍ୱପ୍ନ ଦେଖୁଛେ ବହୁତ କଥା ଦେଖୁଛେ, ସ୍ୱପ୍ନରେ ଅନେକ ଜିନିଷ ଦେଖୁଛେ, ସ୍ୱପ୍ନରେ ସ୍ୱପ୍ନରେ ଏ ମନ ବୁଦ୍ଧି ଇତ୍ୟାଦି ମାଧ୍ୟମରେ ଆମେ ସବୁ ବହୁତ ପ୍ରକାର ବସ୍ତୁ ଦେଖୁଛେ, ବହୁତ ଗୋଟେ ଆଉ ଗୋଟେ ରୂପ ଦେଖୁଛେ, ଏଇ ଯେଉଁ ଶରୀର ଅଛି ଏଇଟାକୁ ଆମେ ଭୁଲି ଯାଉଛେ ସ୍ୱପ୍ନରେ, ଆମେ ଏଇ ଯେଉଁ ଶରୀରଟାକୁ ବିଷୟରେ ଭୁଲି ଯାଉଛେ ବା କେତେବେଳେ କେମିତି ମନେ ରଖୁଛେ, ନହେଲେ ପ୍ରାୟ ଭୁଲି ଯାଉଛେ, ଆଉ ଗୋଟେ ଶରୀର ଦେଖୁଛେ ଆମେ, ସେ ଶରୀରରେ ଆମେ କାର୍ଯ୍ୟ ଚାଲିଛେ, ଏଇଟା କଲେ ସେଇଟା କଲେ ସେଇଟା କଲେ ସେଇଟା କଲେ, ଏଇଭଳି ଭାବରେ ଦେଖି ଦେଖି ନିଦ ଭାଙ୍ଗିଗଲା ପରେ ଫୁସ୍, ନିଦ ଭାଙ୍ଗିଗଲା ପରେ ଆଉ କିଛି ନାହିଁ, ସେ ଫୁସ୍ ହେଇଗଲା। ନିଦରେ ସ୍ୱପ୍ନରେ ଯେଉଁ ଶରୀର ଦେଖୁଛେ ସେ ଶରୀରରେ ଏଇଟାକୁ ଭୁଲି ଯାଉଛେ, ସେ ଶରୀର ପ୍ରତି ଆମେ ଭାବୁଛେ ଆମେ ସେଇ ଶରୀର, ସେଇ ଅନୁସାରେ କାର୍ଯ୍ୟ କରୁଛେ। ଯେତେବେଳେ ସ୍ୱପ୍ନ ଭାଙ୍ଗି ଯାଉଛି ସେତେବେଳେ ଭୁଲି ଯାଉଛି, ସେ ଶରୀରକୁ ଭୁଲି ଯାଉଛି, ଏ ହଉ ଆମେ ହେଉଛି ଏ ଶରୀର ବୋଲି ଏ ଶରୀର ଅନୁସାରେ କାର୍ଯ୍ୟ ଚାଲିଛି। ଏଇଭଳି ଭାବରେ କେତେବେଳେ ନିଦ୍ରାରେ ଯେଉଁ ସ୍ୱପ୍ନରେ ଶରୀର ଦେଖୁଛେ ଆଉ ଜାଗ୍ରତ ଅବସ୍ଥାରେ ଶରୀର ଦେଖୁଛେ, ଏ ଦୁଇଟା ଯାକ ହେଉଛି ସେଇଭଳି ଭାବରେ ମାଇକ, ଏ ପ୍ରକୃତ ଜିନିଷ ନୁହଁ, ଆର ଉର୍ଦ୍ଧ୍ୱରେ ଯିବାକୁ ପଡ଼ିବ। ସୁଷୁପ୍ତି, ସ୍ୱପ୍ନ, ଜାଗ୍ରତ ଭି ମାୟାବୃତ୍ତି ଭିରିୟତେ, ମାୟାବୃତ୍ତି ଭି ହେଉଛି ମାୟାର କାର୍ଯ୍ୟ, ଭୌତିକ ଶକ୍ତିର କାର୍ଯ୍ୟ। ତେଣୁ ଏଇ ମାୟାବୃତ୍ତି ହେଲେ ମଧ୍ୟ ଏ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଜାଣି ପ୍ରାପ୍ତ ହୋଇଯିବ। କେବଳ ଜଣେ ଯଦି ସ୍ୱପ୍ନକୁ ଦେଖିବ, ସ୍ୱପ୍ନ ବିଷୟରେ ବହୁ ଭାଗବତ ବହୁତ କଥା ରହିଛି, ଇଏ ଗୋଟିଏ ଶ୍ଳୋକ ଅଛି ଏଭଳି ଭାବରେ ଅଧିକାଂଶ ଇଏରେ ସବୁ କ'ଣ ଅଧିକାଂଶ ସ୍ଥାନରେ ସେ ଶ୍ଳୋକଟି ଗୋଟିଏ ଶ୍ଳୋକ ଅଧିକାଂଶ ସ୍ଥାନରେ କୁହାଯାଇଛି। କ'ଣ ସେ ଶ୍ଳୋକ ଏଠି ଲେଖ, 11:27 କ'ଣ ଅଛି, 11:27 ବହୁତ ଜାଗାରେ ଅଛି, 11 ନା ଏଠି ମୁଁ ନେଇନି, କେଉଁଠି ଗୋଟେ ଲେଖିଛି, ବହୁତ ଜାଗାରେ ଲେଖିଛି ମୁଁ ଭୁଲିଗଲି, ଆଉ ତୃତୀୟ ସ୍କନ୍ଧରେ ଅଛି, ସବୁଠି ଅଛି ସେଇଟା ଏ ଶ୍ଳୋକ। କପିଳଦେବ ଏଇଟା କହିଛନ୍ତି 3:27 ଅଛି, 28:22 ଆଉ ସବୁ କେଉଁ କେଉଁ ସ୍ଥାନରେ ସବୁ ଅଛି ସେ ଶ୍ଳୋକଟି, ସେ କ'ଣ ସେଇଟା, ଅର୍ଥେ ହବିଦ୍ୟମାନେ ବି ସଂସ୍କୃତି ନ ନିବର୍ତ୍ତତେ ଧାୟତ ବିଷୟାନ ଅଶ୍ୟ ସ୍ୱପ୍ନ ଅନର୍ଥାଗମ ଯଥା। ଇଏ ଅର୍ଥ ଅବିଦ୍ୟମାନ ବି ଏଇଟା ସ୍ୱପ୍ନ ଆମେ ଯେଉଁ ଦେଖୁଛେ ସେଥିରେ କ'ଣ ସେ ଜିନିଷ ରହିଛି ନା କ'ଣ? ହଁ, ଆମେ ଗୋଟେ ବିବାହ କରୁଛେ, ସୁନ୍ଦର ରାଜକନ୍ୟାକୁ ବିବାହ କରୁଛେ, ସତରେ କ'ଣ ସେଠି ଅଛି ନା କ'ଣ? ହଁ, କିଏ କ'ଣ କେତେ ମା ଆମେ ଗୋଟେ କୋଟିପତି ହେଇଯାଇଛେ, ହଁ ଆମେ ଏଇଟା ହେଇଯାଇଛେ, ସେଇଟା ହେଇଯାଇଛେ, ବିଭିନ୍ନ ପ୍ରକାର ଯେଉଁ କଥା କହୁଛି ସେଇଟା କ'ଣ ପ୍ରକୃତି ସେଠି ଅଛି? ସବୁ ସ୍ୱପ୍ନ ମିଥ୍ୟା ସବୁ ଜିନିଷ, କିନ୍ତୁ ସତ ନୁହଁ। କିନ୍ତୁ ଅର୍ଥ ଅବିଦ୍ୟମାନ ବି ସଂସ୍କୃତି ନ ନିବର୍ତ୍ତତେ, କିନ୍ତୁ ଆମେ ସେଇଟାକୁ ଭୁଲି ପାରୁନେ, ଆମେ କହୁଛେ ହଁ ସେଇଟା ସେଇଟା ଠିକ୍ ବୋଲି ଭାବୁଛେ। ଯେଭଳି ଭାବରେ ଧାୟତୋ ବିଷୟାନଶ୍ୟ, ସେଭଳି ଭାବରେ ବିଷୟ ବିଷୟରେ ଧ୍ୟାନ କରୁଛେ। ସ୍ୱପ୍ନେ ଅନର୍ଥାଗମ ଯଥା, ସ୍ୱପ୍ନରେ ଯେଉଁଭଳି ଭାବରେ ଅନର୍ଥ ଆସୁଛି, ସ୍ୱପ୍ନ ଭାଙ୍ଗିଗଲେ ସେ ଅନର୍ଥ ଦୂର ହୋଇଯାଉଛି, ସେହିଭଳି ଭାବରେ ଆମେ ଯେଉଁ ଜାଗ୍ରତ ଅବସ୍ଥାରେ ଯେଉଁ ରହିଛେ, ମାୟା ତିନିଗୁଣ ଭିତରେ ରହିକି ଯାହା ସବୁ ଚିନ୍ତା କରୁଛେ, ସେଇଠି ସ୍ୱପ୍ନ ଭଳି ଦିବା ସ୍ୱପ୍ନ, ସେଇଟା ରାତି ସ୍ୱପ୍ନ। ପ୍ରଭୁପାଦ ମହାରାଜ କହନ୍ତି ରାତିରେ ଆମେ ସ୍ୱପ୍ନ ଦେଖୁଛେ, ଏଇଟା ଦିବସରେ ମଧ୍ୟ କେତେଜଣ ଶୋଉଛନ୍ତି, ଶୋଇକି ମଧ୍ୟ କେତେଜଣ ସ୍ୱପ୍ନ ଦେଖୁଛନ୍ତି। କିନ୍ତୁ ସ୍ୱପ୍ନ ଭାଙ୍ଗିଗଲା ପରେ, ନିଦ୍ରା ଭାଙ୍ଗିଗଲା ପରେ ମଧ୍ୟ ଯେଉଁ ଜାଗ୍ରତ ଅବସ୍ଥାରେ ମଧ୍ୟ ଆମେ ଯେଉଁ ଏଇଟା ଦେଖୁଛେ, ଏ ବୋଧେ ଗୋଟେ ସ୍ୱପ୍ନ ଭଳି। ଆମେ ପ୍ରକୃତରେ ଶରୀର ନୁହଁ, କିନ୍ତୁ ଆମେ ଭାବୁଛେ ଆମେ ଏଇ ଶରୀର, ଇଏ ଗୋଟେ ସ୍ୱପ୍ନ। ତେଣୁ ଏହିଭଳି ଭାବରେ ଏ ଶ୍ଳୋକଟି ଅନେକ ସ୍ଥାନରେ ରହିଛି, ଏ ଶ୍ଳୋକଟି। ତେଣୁ ଏହିଭଳି ଭାବରେ ଆମେ ଜାଣିପାରିବା, ଆତ୍ମା ସମେତ ଜ୍ଞାନ ପ୍ରାପ୍ତ ହୋଇପାରିବା। ତେଣୁ ଏ ଶ୍ଳୋକ ଭାଷାରେ ବହୁତ କଥା ରହିଛି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, କ'ଣ କହିଲେ, 32 ଶ୍ଳୋକ କହିଲେ, ଉପଦିଷ୍ଟ ଅୟଂ ଜ୍ଞାନ ଯୋଗ ମନୋ ନିରୋଧ ସତି ଫଳେତିଥି ମନୋ ନିରୋଧଂ ବିଦ୍ଧତେ। ନା, ଏଇଟା 32 ଶ୍ଳୋକ କହିଲେ, 31 ଶ୍ଳୋକ ନାଇଁ କି? 31 ଶ୍ଳୋକର ହେଉଛି କ'ଣ? ନନୁ ତହି ତବ ସ୍ୱସ୍ୱରୂପଂ କିଂ ଲୋକେଇ କଥଂ ବା ଜ୍ଞେୟମ୍ ଇତି ଚେତ୍। ତା ପୂର୍ବରୁ ଯେଉଁ ଶ୍ଳୋକ କହିଲେ ଯେ ମୁଁ ଏହିଭଳି ଭାବରେ କାର୍ଯ୍ୟ କରୁଛି ବୋଲି, ତେଣୁ ଏଠି ପ୍ରଶ୍ନ ଆସିବ, ଗୋପୀମାନେ ପ୍ରଶ୍ନ କରିବେ, ଆଚ୍ଛା ତାହେଲେ ତୁମର ଆପଣଙ୍କର ପ୍ରକୃତ ସ୍ୱରୂପଟା କ'ଣ, ଆମେ କେମିତି ଜାଣିବୁ? ଲୋକେ କଥଂ ବା ଜ୍ଞେୟମ୍ ଇତି ଚେତ୍, ଏହି ପ୍ରଶ୍ନ ପଚାରିବେ, ସେ ପ୍ରଶ୍ନର ଉତ୍ତର ଏଇଟା କୁହାଯାଇଛି। ଏଇଟା କ'ଣ, ଆମେ ଭଗବାନଙ୍କ ସ୍ୱରୂପଟା କ'ଣ? ସେଉଛି ଇଫ୍ ୟୁ ଯଦି କୁହାଯିବ କ'ଣ, ଏଠି ଅଛି, ଯଦି କୁହାଯିବ ଗୋପୀମାନେ କହିବେ, ତାହେଲେ ଲୋକମାନେ କେମିତି ଆପଣଙ୍କୁ ଜାଣିବେ, ଆପଣଙ୍କ ପ୍ରକୃତ ସ୍ୱରୂପଟା କିଭଳି, ଆପଣଙ୍କ ପ୍ରକୃତ ପରିଚୟଟା କ'ଣ, କେମିତି ଜାଣିବେ ଲୋକମାନେ? ତେଣୁ ଏଇଠି ସେଠି କୁହାଯାଉଛି, ଏଇ ପ୍ରଶ୍ନର ସେଇ ପ୍ରଶ୍ନର ଉତ୍ତରରେ ଏଇ ଶ୍ଳୋକଟି ଭଗବାନ କହିଲେ। କ'ଣ କହିଲେ ନା, ଭଗବାନଙ୍କ ପ୍ରକୃତ ଫର୍ମ କିଭଳି ଭାବରେ, ନା ଏଇ ଯେଉଁ ତିନି ଗୁଣ ରହିଛି, ତିନି ଗୁଣର ଉର୍ଦ୍ଧ୍ୱରେ, ତିନି ଗୁଣର ମଧ୍ୟରେ, ମତ୍ ସ୍ୱରୂପ ତୁ ଗୁଣାତୀତ ମତ୍ ଅନ୍ତର୍ଯ୍ୟାମୀ ସଂଜ୍ଞ ସର୍ବତ୍ର ପ୍ରତୀୟତ ଏବେ ଇତିହାସ। ଭଗବାନଙ୍କ ଯେଉଁ ସ୍ଥିତି ରହିଛି ସେ ତିନି ଗୁଣର ଉର୍ଦ୍ଧ୍ୱରେ, ପରମାତ୍ମା ରୂପରେ ସର୍ବ ଅନ୍ତର୍ଯ୍ୟାମୀ, ଖାଲି ମନୁଷ୍ୟମାନଙ୍କ ହୃଦୟରେ ଅଛନ୍ତି, ତାହେଲେ ପଶୁପକ୍ଷୀ କୀଟପତଙ୍ଗ ଏମିତିକି ଏ ଭୌତିକ ଜଗତରେ ମଧ୍ୟ ଭଗବାନ ରହିଛନ୍ତି, ପରମାତ୍ମା ରୂପରେ ରହିଛନ୍ତି। ତେଣୁ ଏଇଟା ଇଣ୍ଡୋନି ସୁପର ସୁପର ସୋଲ୍ କ'ଣ କରୁଛନ୍ତି କିଭଳି ଭାବରେ, ନା ତାଙ୍କର ଯେଉଁ ରହିଛି, ତାଙ୍କର ପୂର୍ଣ୍ଣ ଜ୍ଞାନ ରହିଛି, ପୂର୍ଣ୍ଣ ଜ୍ଞାନ ରହିଛି, ସଚ୍ଚିଦାନନ୍ଦ ଘନ। ଆମେ ମଧ୍ୟ ସେଇଭଳି ଭାବରେ ସଚ୍ଚିଦାନନ୍ଦ ସତ୍ କହିଲେ ସବୁ ସବୁବେଳେ ପାଇଁ ରହିଛନ୍ତି, ଚିତ୍ କରି ପୂର୍ଣ୍ଣ ଜ୍ଞାନମୟ। ତେଣୁ ଏ ଯେଉଁ ଜ୍ଞାନ ଭଗବାନ ରହିଛି ଏ ତିନି ଗୁଣରୁ ଉର୍ଦ୍ଧ୍ୱରେ, ଏବଂ ଏ ତିନି ଗୁଣ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ, ତିନି ଗୁଣ ସହିତ କୌଣସି ସମ୍ପର୍କ ନାହିଁ। ଯଦିଓ ଭଗବାନ ଏସବୁ ସୃଷ୍ଟି କରୁଛନ୍ତି, ଭଗବାନଙ୍କର ଏ ଅଚିନ୍ତ ଶକ୍ତି ଭଗବାନ ସବୁ ସୃଷ୍ଟି କରୁଛନ୍ତି, କିନ୍ତୁ ସେଥିରେ ସୃଷ୍ଟି କରିକି ମଧ୍ୟ ସେ ସେଥିରେ ସଂଯୁକ୍ତ ହୁଅନ୍ତି ନାହିଁ, ଯୁକ୍ତ ହୋଇଯାଆନ୍ତି ନାହିଁ, ସେ ସୃଷ୍ଟି କରିକି ମଧ୍ୟ ଯୁକ୍ତ ହୁଅନ୍ତି ନାହିଁ, ଏବଂ ସେ କେବେ ହେଲେ ଏ ଭୌତିକ ଗୁଣ ସହିତ ସିଧାସଳଖ ସମ୍ପୃକ୍ତ ନୁହନ୍ତି। ଏ ଯେଉଁ ଭଗବାନ ଯେଉଁ ଭୌତିକ ଜଗତ ସୃଷ୍ଟି ହୁଏ, ଏଇଟାକୁ ଭଗବାନ ନିରୀକ୍ଷଣ କରନ୍ତି, ଭୌତିକ ଜଗତ ଭୂତ ପ୍ରକୃତିକୁ ନିରୀକ୍ଷଣ କରିକି ଭୌତିକ ଜଗତ ସୃଷ୍ଟି ହୁଏ, ଏଇଟା କିଭଳି ହୁଏ ନା ଶିବଜୀଙ୍କ ମାଧ୍ୟମରେ କରନ୍ତି, ବିଷ୍ଣୁ ସେଥିରେ ଇନଭଲ୍ଭ ହୁଅନ୍ତି ନାହିଁ, ବିଷ୍ଣୁ ଅଲଗା ରୁହନ୍ତି, ସେ କେବଳ ନିରୀକ୍ଷଣ କରିଦିଅନ୍ତି, ସେ ତାଙ୍କର ନିରୀକ୍ଷଣ ହେଉଛି ଶମ୍ଭୁ, ଶିବଜୀ, ଶିବଜୀ ହେଉଛନ୍ତି ପିତା, ଦୁର୍ଗା ହେଉଛନ୍ତି ମା, ତାଙ୍କ ମାଧ୍ୟମରେ ଆମେ ସବୁ ଆସୁଛେ, ଭୌତିକ ଜଗତକୁ ଆସୁଛେ। ଏବଂ ଯଦିଓ ଭଗବାନ ସବୁଠାରେ ରହିଛନ୍ତି, ସବୁବେଳ ପାଇଁ ରହିଛନ୍ତି, ଏବଂ ମାଟେରିଆଲ ଦୋ ଫର ଏଭର ଏକ୍ଜିଷ୍ଟିଂ ୱିଦିନ୍ ଦ ମାଟେରିଆଲ ବଡି, ଦ ସୁପର ସୋଲ୍ ରିମେନ୍ସ ଡିଷ୍ଟିଙ୍କ୍ଟ, ବ୍ୟତିରିକ୍ତ। ଆମର ଏଇଠି ଶରୀରରେ ମଧ୍ୟ ସେ ରହିଛନ୍ତି, ଭଗବାନ ରହିଛନ୍ତି, କିନ୍ତୁ ସେ ଅଲଗା, ସେ ଆ ସହିତ ଯୁକ୍ତ ନୁହନ୍ତି, ବ୍ୟତିରିକ୍ତ। ଆମେ କିନ୍ତୁ ଏ ଶରୀର ସହିତ କ'ଣ ଆବୃତ ହୋଇକି ରହିଛେ, ସେଥିପାଇଁ ଇଏ ଗୋଟେ ଉଦାହରଣ ଦିଆଯାଏ ଉପନିଷଦରେ ରହିଛି। ଗୋଟିଏ ଦଉ ଦଉ ସୁଜା ସଜୁଝା କ'ଣ ଯେଉଁ ସଖାୟା, ଦୁଇଟି ପକ୍ଷୀ ରହିଛନ୍ତି ଗୋଟିଏ ଗଛରେ, ଗୋଟିଏ ପକ୍ଷୀ ସେ ଫଳକୁ ଖାଉଛି, ମିଠା ଫଳ ଖାଇକି ଆନନ୍ଦ ପାଉଛି, କଷା ଫଳ ପାଇକି ମୁଖ ବିକୃତ କରିଦେଉଛି, ଏଇଭଳି ଭାବରେ କରୁଛି, କିନ୍ତୁ ଆର ପକ୍ଷୀ ଜଣକ କେବଳ ଦେଖିକି ରହୁଛି। କେତେବେଳେ ସେ ତା ଆଡ଼କୁ ଲକ୍ଷ୍ୟ କରିବ, ସେ ତାକୁ ଡାକିବ, ଯାହା ଚାଲ ଯିବା, ଭୌତିକ ଅଛି ଜଗତ ଯିବା, ଭୌତିକ ଦିସ୍ ପ୍ଲେସ୍ ଇଜ୍ ନଟ୍ ଫିଟ୍ ନଟ୍ ଏ ଫିଟ୍ ପ୍ଲେସ୍ ଫର୍ ଏନି ଜେଣ୍ଟଲମ୍ୟାନ୍ ଟୁ ଲିଭ୍। ଏଇ ଭୌତିକ ଜଗତ ଗୋଟେ ଶୁଦ୍ଧ ଭକ୍ତ, ଶୁଦ୍ଧ କ'ଣ ଜେଣ୍ଟଲମ୍ୟାନ୍, ଗୋଟେ ଗୋଟେ କ'ଣ ଜେଣ୍ଟଲମ୍ୟାନ୍ କ'ଣ ଗୋଟେ ଭଦ୍ରଲୋକର ସ୍ଥାନ ନୁହଁ, ଇଏ ଭଦ୍ରଲୋକର ସ୍ଥାନ ନୁହଁ, ଅଭଦ୍ରଲୋକମାନଙ୍କ ସ୍ଥାନ ଏଇଟା। ଯଦିଓ ଭଗବାନ ଆଇ ଆମ୍ ଦି କଣ୍ଟ୍ରୋଲର୍ ଅଫ୍ ଦି ମୋଡ୍ସ ଅଫ୍ ନେଚର, ଭଗବାନ ଏ ସବୁ କ'ଣ ଭଗବାନ ଆଉ ଜୀବ ଭିତରେ ତଫାତ୍ ହେଉଛି ଏଇଟା। ଭଗବାନ ହେଉଛନ୍ତି ମାୟା ମାୟାଧୀଶ, ଆମେ ହେଉଛେ ମାୟାବଶ, ଆମେ ମାୟାର ଅଧୀନରେ ହେଇଯାଇଛେ। ଭଗବାନ କିନ୍ତୁ ମାୟାକୁ ନିଜ ଅଧୀନରେ ରଖିଛନ୍ତି, ଭଗବାନ ଆଉ ଜୀବ ଭିତରେ ତଫାତ୍ ହେଉଛି ଏଇଟା। ତେଣୁ ଭଗବାନ ଏ ମାୟା ସହିତ ସେ କେବେ ସଂଯୁକ୍ତ ହୁଅନ୍ତି ନାହିଁ। ଦ ସୁପର ସୋଲ୍ କ୍ୟାନ୍ ବି ଇନଫର୍ଡ ଟୁ ଦ ମାଟେରିଆଲ ଫଙ୍କସନ୍ସ ଅଫ୍ ମାଇଣ୍ଡ ଡ୍ୟୁରିଂ ୱେକିଂ, ସ୍ଲିପିଂ ଆଣ୍ଡ ଡ୍ରିମିଂ। ତେଣୁ ଏଇଭଳି ଭାବରେ ଏଇ ତିନିଟି ଅବସ୍ଥା ଯେଉଁ ରହିଛି, ଏଇ ତିନିଟି ଅବସ୍ଥାର ଯଦି ଆମେ ପର୍ଯ୍ୟାଲୋଚନା କରିବା, ଆଲୋଚନା କରିବା, ତାହେଲେ ଭଗବାନ ମଧ୍ୟ ଜାଣିପାରିବା, ବା ଆମ ନିଜ ବିଷୟରେ ତ ଜାଣିପାରିବା, ପ୍ରକୃତରେ ଆମେ ଇଏ ନୁହଁ, ଆମେ ଶରୀର ନୁହଁ, ଏତିକି ଜ୍ଞାନ ପ୍ରାପ୍ତ ହୋଇପାରିବା। ତେଣୁ ଆତ୍ମାର ଉର୍ଦ୍ଧାର ହେଉଛନ୍ତି ପରମାତ୍ମା, ତାଙ୍କ ବିଷୟରେ ମଧ୍ୟ ଜାଣିପାରିବା। ତେଣୁ ଏଇଭଳି ଭାବରେ ଏ ହେଉଛି ଜ୍ଞାନ ବିଷୟରେ କହୁଛନ୍ତି, ବହୁତ କଥା ରହିଛି ଏଠି। ତେବେ ସନାତନ ଗୋସ୍ୱାମୀ ଇତ୍ୟାଦି ଅନ୍ୟମାନେ କ'ଣ କହିଛନ୍ତି ଦେଖିବା ଟିକେ। ଏଇଟା ଶୋକ ନମ୍ବର କେତେ, 31 ନା କେତେ, 29, 30, 31 ଚାର୍ଟ ଶୋକ। ଅହୋବତ ମାୟା ସୁଜାମି ଇତି କଥଂ ଉଚ୍ୟତ ଉଚ୍ୟତେ। ମାୟାରେ ଯେଉଁ ସୃଷ୍ଟି କରୁଛନ୍ତି, କେମିତି ଆପଣ ଏଇଟା କହୁଛନ୍ତି, ଜୀବସ୍ୟାପି ତତ୍ତ୍ୱତ ମାୟିକ ଦେହେନ ସମ୍ବନ୍ଧ ନାସ୍ତି, ମମତୁ କୁଥ ସାଦ ଇତି ଦୃଷ୍ଟାନ୍ତ ମାହ। ତେଣୁ ଏ ଯେଉଁ ରହିଛି ଯେ ଜୀବର ମାୟିକ ଦେହେନ ସମ୍ବନ୍ଧ ନାସ୍ତି, ଜୀବର ଆମର ଶରୀରରେ ମାୟିକ ଯେଉଁ ରହିଛି, ଆମ ଏ ଶରୀର ଭିତରେ ତଫା ଆମର କୌଣସି ସମ୍ବନ୍ଧ ନାହିଁ, ଅଲଗା, ଆମେ ଅଲଗା ରହିଛେ। ମମତୁ କୁତ ସାତ୍, କେମିତି ଆମେ ଏ ଶରୀର ବିଷୟରେ ଭିତରେ ଆମେ ଏଇ ଜ୍ଞାନଟା ଆମେ ଶୁଦ୍ଧ ପ୍ରାପ୍ତ ହୋଇପାରୁନାହୁଁ। ତେଣୁ ଭଗବାନ ଏଇ ଶ୍ଳୋକଟି କହୁଛନ୍ତି। 31 ଆଉ ଗୋଟେ ଶ୍ଳୋକ ପାଠ କରିବା, ସମୟ ଅଛନ୍ତି। ନା ଏଠି କଥା ବିଶ୍ରାମ ଦେବା, ଆସନ୍ତାକାଲି ପୁଣି କରିବା। ପ୍ରଭୁପାଦ ମହାରାଜ ଏଠି କ'ଣ କହିଛନ୍ତି ଦେଖିବା, ଏଠି ଗୋଟେ ଏଠି କୁହାହେଇଛି ଆମର, ଏଥିରେ ଯେଉଁ ଦିଆହେଇଛି ଏଥିରେ କ'ଣ ଦିଆହେଇଛି, ଏଠି କୁହାଯାଉଛି, ଏଠାରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ଶୁଦ୍ଧ ଜ୍ଞାନ ଶୁଦ୍ଧ ଚେତନାରେ ଆତ୍ମା ଗଠିତ ହୋଇଛି ଏବଂ ତାହା ଜଡ଼ ବା ଭୂତ ପ୍ରକୃତିଠାରୁ ତତ୍ତ୍ୱଗତ ଭାବେ ପୃଥକ୍। ଆତ୍ମା ଏବଂ ଭୌତିକ ବସ୍ତୁ ଭିତରେ ବହୁତ ତଫାତ୍ ରହିଛି, ବହୁତ ତଫାତ୍ ରହିଛି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏଠି ଆତ୍ମା ଶବ୍ଦଟି ପରମାତ୍ମା ଶ୍ରୀକୃଷ୍ଣଙ୍କୁ ବୁଝାଇବା ପାଇଁ ଗ୍ରହଣ କରାଯାଇପାରେ ବୋଲି କହିଛନ୍ତି, କିନ୍ତୁ ଭଗବାନ ପୂର୍ବବର୍ତ୍ତୀ ଶ୍ଲୋକମାନଙ୍କରେ ବ୍ୟାଖ୍ୟା କରିଛନ୍ତି ଯେ ସମସ୍ତ ଜାଗତିକ ବସ୍ତୁ ହିଁ ତାଙ୍କର ନିଜର ପ୍ରକାଶ ମାତ୍ର, ମାୟାଭୂତି ଭିରିୟତେ। ଖଣ୍ଡବାକ୍ୟଟି ବୁଝାଏ ଯେ ଏଇ ଜଗତକୁ ଗଭୀର ଭାବରେ ଅଧ୍ୟୟନ କରିବା ମାଧ୍ୟମରେ ଆମେମାନେ ଭଗବାନଙ୍କୁ ଉପଲବ୍ଧି କରିପାରୁ। ଏହି ଦୃଷ୍ଟିଭଙ୍ଗୀରୁ ଗୋପୀମାନଙ୍କୁ ବିଳାପ ନ କରିବାକୁ ଉପଦେଶ ଦିଆଯାଇଥିଲା। ଗୋପୀମାନେ ଯେ ଭାବୁଛନ୍ତି ଭଗବାନ ଆମଠାରୁ ଦୂରେଇ ଗଲେ, ସେ ନାହାନ୍ତି, ଏଇ ଯେଉଁ ଭାବରେ ଯେଉଁ ଜ୍ଞାନ ଉପଦେଶ ଦେଲେ ସବୁଠାରେ ଅଛନ୍ତି, ସିଏ ପରମାତ୍ମା ରୂପରେ ଅଛନ୍ତି। ତେଣୁ ଏଇଭଳି ଭାବରେ ତାଙ୍କର ଯେଉଁ ବିଳାପକୁ ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ଭଗବାନ ଏସବୁ କଥା କହିବେ, କିନ୍ତୁ ଏସବୁ ଦ୍ୱାରା ସେ ପ୍ରକୃତରେ ଏତେ ସନ୍ତୁଷ୍ଟ ହୋଇପାରିବେ ନାହିଁ। ଆଉ ପରେ ଗୋଟେ ଅଛି ଶ୍ଳୋକ ଅଛି, ସେଇ ଶ୍ଳୋକରେ ଆମେ କହିବା। ସେ ଶ୍ଳୋକରେ ଯେତେବେଳେ ସିଏ ପୂର୍ଣ୍ଣ ଭାବରେ ସନ୍ତୁଷ୍ଟ ହୋଇପାରିଲେ ନାହିଁ, ତେଣୁ ଭଗବାନ ତାଙ୍କୁ କହିବେ, ତୁମେ ବର୍ତ୍ତମାନ ଆଖି ବୁଝ। ଭଗବାନ କହିବେ, ତୁମେ ବର୍ତ୍ତମାନ ଆଖି ବୁଝ, ଦେଖିବ ମୋତେ ତୁମେ ପାଇବ। ଯେମିତି ଏ କଥାଟି ଆଗରୁ ହୋଇସାରିଛି, ଦଶମ ସ୍କନ୍ଧ 19 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ଦାବାଗ୍ନି ଯେଉଁ ହୋଇଥିଲା, ଦୁଇଥର ଦାବାଗ୍ନି ଲୀଳା ହୋଇଛି। ଭଗବାନ ପାନ କରୁଛନ୍ତି, ଦାବାଗ୍ନି ପାନ କରୁଛନ୍ତି ଭଗବାନ। 17 ଯେଉଁ ଯେତେବେଳେ କାଳିୟ ଦମନ ଲୀଳାଟି ହୋଇଥିଲା, ତା ପରେ ପରେ ଗୋଟେ ଦାବାଗ୍ନି ଲୀଳାଟି ହୋଇଥିଲା, ଭଗବାନ ସେଇଟା ପାନ କରିଦେଇଥିଲେ। ଏଇଟା 17 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତାପରେ 19 ଅଧ୍ୟାୟରେ ମଧ୍ୟ ପୁଣି ଗୋଟେ ଦାବାଗ୍ନି ହୋଇଥିଲା, ସେଇଟା ମଧ୍ୟ ଭଗବାନ ପାନ କରିଦେଇଥିଲେ। କିନ୍ତୁ ଦୁଇଟା ଯେଉଁ ଲୀଳା ହୋଇଛି, ଦୁଇଟା ଲୀଳା ଭିତରେ ତଫାତ୍ ହେଉଛି କ'ଣ ନା, 17 ଅଧ୍ୟାୟରେ ଯେଉଁ ଦାବାଗ୍ନି ଭଗବାନ ପାନ କରିଥିଲେ, ସେଇଟା ସମସ୍ତଙ୍କ ସ୍ୱଚକ୍ଷୁରେ ଦେଖିଲେ ଭଗବାନ ପାନ କରିଦେଇଥିଲେ। ଆଁ କରିକି ପାନ କରିଦେଲେ, ନିଆଁକୁ ଆଁ କରିଦେଲେ ଭଗବାନ, ଆଁ କରି ପାଟି ମେଲେଇଦେଲେ, ସେ ଅଗ୍ନିକୁ ପାଟି ଭିତରେ ନେଇଗଲେ। ସମସ୍ତ ସାମ୍ନାରେ ଦେଖିଲେ, ଏଇଟା ସମସ୍ତେ ଅଭିଭୂତ ହୋଇଗଲେ, କିନ୍ତୁ କେହି ଜାଣିଲେନି ଭଗବାନ ବୋଲି, ପରମୂହୂର୍ତ୍ତରେ ଭୁଲିଗଲେ। ଇଏ ହେଉଛି ବ୍ରଜର ଭାବ। ତେଣୁ 19 ଅଧ୍ୟାୟରେ ମଧ୍ୟ ସେଇଭଳି ଭାବରେ ଗୋଟେ ଲୀଳା ହୋଇଥିଲା। ସେତେବେଳେ କ'ଣ ହୋଇଥିଲା ନା, ଗୋପ ବାଳକମାନେ ସେତେବେଳେ ଅନ୍ୟମାନେ ନଥିଲେ, ପିତା ମାତା ଏମାନେ ସବୁ ନଥିଲେ, କାଳିଆ ଦମନ ଲୀଳାରେ ସମସ୍ତେ ଆସି ପହଞ୍ଚି ଯାଇଥିଲେ। ପିତା ମାତା ଯେତେ ବ୍ରଜବାସୀମାନେ ଥିଲେ ସମସ୍ତେ ଉଠି ଆସିଥିଲେ, ଆଉ ବ୍ରଜରେ କେହି ନଥିଲେ, ସମସ୍ତେ ଉଠି ଆସିଥିଲେ ସେ କାଳିଆ ହ୍ରଦ ପାଖକୁ। ସେଠି ସବୁ ଲୀଳା ଭଗବାନ ଲୀଳା କରିଥିଲେ, ନୃତ୍ୟ କରିଥିଲେ, କାଳିଆର ମଥା ଫଣା ଉପରେ ନୃତ୍ୟ କରିଥିଲେ ଭଗବାନ। ଏବଂ ଦେବତାମାନେ ମୁନି ଋଷି ସମସ୍ତେ ଆସି ସେଠି ହାଜର ହୋଇଯାଇଥିଲେ, କିଏ ସ୍ୱର୍ଗରେ, କିଏ ପୃଥିବୀରେ, କିଏ ପାତାଳରେ, ଏଇଭଳି ଭାବେ ରହିକି ଭଗବାନ ଦର୍ଶନ କରୁଥିଲେ, ସବୁ ଏ ନୃତ୍ୟକୁ ଦର୍ଶନ କରୁଥିଲେ। କିନ୍ତୁ ଇଏ ଯେଉଁ 19 ଅଧ୍ୟାୟରେ ଯେଉଁ ହୋଇଥିଲା, ଦାବାଗ୍ନି ହୋଇଥିଲା, ସେତେବେଳେ ପିତାମାତା ଏମାନେ ସବୁ କେହି ନଥିଲେ, ସେମାନେ ତାଙ୍କ ବ୍ରଜରେ ଥିଲେ। ଇଏ କ'ଣ କରିଛନ୍ତି, ଯେଉଁ ଗୋପବାଳକମାନେ, ଏଇଟା 19 ଅଧ୍ୟାୟରେ, ଏଇଟା ଭଗବାନ ପୌଗଣ୍ଡ ବୟସ ଲୀଳା। ପୌଗଣ୍ଡ ବୟସ ମାନେ ଗାଭୀମାନଙ୍କୁ ଚାରଣ କରୁଥିଲେ, ସେହି ସମୟରେ ଗୋଟେ ନିଆଁ ଲାଗିଗଲା, ଅଗ୍ନି ଲାଗିଗଲା। ସେ ମୁଞ୍ଜାଟବି ବନ ରହିଛି, ବେତ ବନ, ସେଇଟା ମୁଞ୍ଜାଟବି ବେତ ବନ। ହଁ, ସବୁ ପତ୍ର ସବୁ ରହିଛି, କଟିଗଲେ ହାତ ବାଜିଗଲେ କଟିଯିବ, ହାତ ଗୋଡ଼ କଟିଯିବ, ଏଇଭଳି ଭାବେ ରହିଛି ସେ ବନ। ସେ ଭିତରେ ପ୍ରବେଶ କରିଗଲେ ନିଆଁ ଲାଗିଗଲା, ଆଉ ଆସିପାରୁନାହାନ୍ତି, ସବୁ କ୍ରନ୍ଦନ କରୁଛନ୍ତି। ଆଉ ବ୍ରଜବାଳକ, ତାଙ୍କ ସାଙ୍ଗ ବାଳକମାନେ କୃଷ୍ଣଙ୍କୁ ଡାକୁଛନ୍ତି, କୃଷ୍ଣ କୃଷ୍ଣ, ଏଇଭଳି ଭାବରେ ମୋତେ ଆମକୁ ଉଦ୍ଧାର କର, ଏଇଭଳି ଭାବରେ କହୁଛନ୍ତି। ଭଗବାନ କହିଲେ, କିଛି ଚିନ୍ତା କର ନା, କିଛି ଚିନ୍ତା କର ନା, ଆଖି ବୁଝିଦିଅ। ତାଙ୍କ ସାଙ୍ଗ ବାଳକମାନେ ଭାବିଲେ ବୋଧେ କ'ଣ ଗୋଟେ ମ୍ୟାଜିକ୍ କରିବେ କୃଷ୍ଣ, ହା ଏ ଯେଉଁ ବହୁତ ଇଏର ଅବସ୍ଥା ଆସୁଛନ୍ତି, ତପ୍ତ ଅବସ୍ଥାରେ ଅଛନ୍ତି, ଚାରିଆଡ଼େ ନିଆଁ ଲାଗିଯାଇଛି, କ'ଣ କରିବେ କ'ଣ କରିବେ, ଟିକିଏ ଏପଟ ସେପଟ ହେଲେ ନିଆଁ ଲାଗିଯିବ, ନିଜେ ଜଳିଯିବେ। ଏଇଭଳି ଉଦ୍ବିଗ୍ନ ଅବସ୍ଥାରେ ସେ ଯେତେବେଳେ କୃଷ୍ଣ କୃଷ୍ଣ ଏ ଶୋକଟି ଅଛନ୍ତି ପାଠ କରିବେ, କୃଷ୍ଣ କହିବେ ଆଖି ବୁଝ ଆଖି ବୁଝ ଆଖି ବୁଝ, ସେମାନେ ଭାବିବେ ଯେ କୃଷ୍ଣ କ'ଣ ଗୋଟେ ମ୍ୟାଜିକ୍ କରିବେ, ଆଖି ବୁଝିଦେବେ, ସେମାନେ ଆଖି ବୁଝିଦେବେ ଯେତେବେଳେ, ତାପରେ କହିବେ ଆଖି ଖୋଲ, ଆଖି ଯେତେବେଳେ ଖୋଲିବେ ଆଉ କିଛି ନିଆଁ ନାହିଁ, କିଛି ନାହିଁ, ସେ ଯେଉଁ ମୁଞ୍ଜାଟେ ବି ବନାରେ ଥିଲେ ସେଠି ନାହିଁ, ସବୁ ଭାଣ୍ଡିର ବଟ ପାଖକୁ ପୁଣି ଆସି ପହଞ୍ଚିଗଲେ। ଏ ଲୀଳାଟି ଚାଲିଥିଲା, ଯେଉଁଦିନ ଭଗବାନ ବଳରାମ ପ୍ରଣମ୍ବକୁ ପ୍ରଣମ୍ବାସରୁ ବଧ କରିଥିଲେ, ସେଇଦିନର କଥା ଏଇଟା, ସେଇଦିନରେ ଏ ଘଟଣାଟି ହୋଇଥିଲା। ପୌଗଣ୍ଡ ବୟସର ଲୀଳା, ପୌଗଣ୍ଡକୁ ହତ୍ୟା କରିଦେଲେ ଅସୁରକୁ, ପ୍ରଣମ୍ବାସୁରକୁ ହତ୍ୟା କରିଦେଲେ, କିନ୍ତୁ ସାଙ୍ଗ ବାଳକମାନଙ୍କର କୌଣସି ଭୟ ଆସିଲାନି, ହେଇ ଗୋଟେ ଏତେ ବଡ଼ ଅସୁର ହତ୍ୟା ହୋଇଗଲା, ଚାଲ ଚାଲ ଆଜି ଖେଳାଖେଳି ବନ୍ଦ, ଆମେ ପଳେଇବା ବର୍ତ୍ତମାନ, କାହାର କିଛି ଭୟ ନାହିଁ, ପୁଣି ଖେଳ ଚାଲିଲା, ଖେଳି ଖେଳିକି ଯାଉଛନ୍ତି। ଏଇଭଳି ଭାବରେ ମୁଞ୍ଜାଟେ ବି ନିଆଁ ଲାଗିଗଲା, ନିଆଁ ଲାଗିଗଲା ଯେତେବେଳେ, ହଁ ସେ ଭଗବାନ କହିଲେ ଆଖି ବନ୍ଦ କର, କି ବନ୍ଦ କର, ବର୍ତ୍ତମାନ ଖୋଲ, ଖୋଲିଲା ବେଳକୁ ଆଉ କିଛି ନିଆଁ ନାହିଁ। ଭଗବାନ ତାଙ୍କୁ ସବୁ ଆଖି ବନ୍ଦ କରି ସେ ନିଆଁକୁ କେବଳ ପାନ କରିଦେଲେ ତା ନୁହଁ, ତାଙ୍କ ସାଙ୍ଗ ବାଳକମାନଙ୍କୁ ଏବଂ ଗାଭୀମାନଙ୍କୁ ମଧ୍ୟ ସବୁ ଘିନି ଆସିଲେ, ସେ ମୁଞ୍ଜାଟବିରୁ ପୁଣି ଭାଣ୍ଡେର ବଟ ପାଖକୁ ଘିନି ଆସିଲେ, ଟ୍ରାନ୍ସପୋର୍ଟ କରିଦେଲେ, ଦୁଇଟା ଯାକ କାମ ଏକ ସମୟରେ କଲେ, ନିଆଁକୁ ପିଇଦେଲେ, ପାନ କରିଦେଲେ ଏବଂ ତାଙ୍କୁ ଏଠୁ ଘିନି ଆସିଲେ। ସୁଶୀତଳ ସ୍ଥାନକୁ ଘିନି ଆସିଲେ, ଆଉ କୌଣସି ଅଗ୍ନି ନାହିଁ, ତାପ ନାହିଁ, କିଛି ନାହିଁ। ହଁ, କେତେ ଆନନ୍ଦ ତାଙ୍କର। ସେଇଭଳି ଭାବରେ ଇଏ ଗୋଟିଏ ସାମାନ୍ୟ କଥା, ମାନେ ଇଏ ଗୋଟିଏ ଭଳି ଏଇଭଳି ଭାବରେ ଗୋଟେ ଆସିବ, ଏ ପରେ ଆସିବ, ଭଗବାନ ଏଇଭଳି ଭାବରେ ନିର୍ଦ୍ଦେଶ ଦେବେ। ସେ ଯେଉଁ ତାଙ୍କର ମେସେଜ ସବୁ ରହିଛି, ମହତ୍ ସନ୍ଦେଶ ହେଇ ବହୁ ବଚନରେ କୁହାଯାଇଛି, ତ ସେ ସନ୍ଦେଶକୁ ଦେବେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହିବେ। ଉଦ୍ଧବ ଦେଉଛନ୍ତି ଗୋପୀମାନଙ୍କୁ, ଆମେ ସେ ସନ୍ଦେଶ ଆପଣମାନଙ୍କୁ ଦେଉଛେ। ଏଇଭଳି ଭାବରେ ଯେଉଁ ସନ୍ଦେଶଟି ଦେବେ, ତାଙ୍କୁ କହିବେ ତମେ ଆଖି ବନ୍ଦ କର। ଗୋପୀମାନଙ୍କୁ କହିବେ ଆଖି ବନ୍ଦ କର, ଆଖି ବନ୍ଦ କରିବ, ଦେଖିଲା ବେଳକୁ ଭଗବାନ ଆସି ପହଞ୍ଚିଯିବେ, ତାଙ୍କ ସହ ରାସଲୀଳା ଇତ୍ୟାଦି ହେବ। ଯେଉଁଭଳି ଭାବରେ ରାସଲୀଳା ହେଇଥିଲା ସେଇଭଳି ଭାବରେ ପୁଣି ହେବ। ଭଗବାନ ମଥୁରାରେ ଥିଲେ କ'ଣ ହେବ, ରାସଲୀଳା ହେବ ସେଇଠି। ଉଦ୍ଧବ ଦେଖିପାରିବେ ନାହିଁ, ସେ ଭିତରେ ଚାଲିଛି କାମ। ଏଇସବୁ କଥା ରହିଛି, ଏସବୁ ଆମେ ଶୁଣିବା। ସମୟ ହେଇଗଲା, କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତ କି, ଦାଇ ଗୌର ପ୍ରମାନନ୍ଦୀ, ଜୟ ଶ୍ରୀ।